যদি ব্যক্তি গরিব বা ধনহীন হই থাকে তথাপি সে তার আর্থিক অভিবৃদ্ধি নিমিত্ত মেন্টেন ইজ বডি তার সুরক্ষার্থে আর্থিক অভিবৃদ্ধি নিমিত্ত চেষ্টা করা উচিত নুহে। জাস্ট আজ গ্রেট পাইথন অল দো লাইং ইন ওয়ান প্লেস নট এন্ডিউরিং ফর ইটস লাইভলিহুড গেটস দি ফুড ইট নিডস টু মেন্টেন বডি অ্যান্ড সোল। যেপরি মহাসর্প অজব সর্প গোটি জায়গারই পড়ে রই থাকে, সে তার খাদ্য পাই কিছু প্রচেষ্টা করে না, কিন্তু তার যা আবশ্যক খাদ্য সররক্ষার্থ সে পাই যায়। ওয়ান ইজ ডিজায়ারলেস অলসো টেন্স ইজ লাইফ লং উইদাউট ইন্ডিওর। সেইপরি যে নিষ্কাম তাঙ্কর জীবিকা জন নিমিত্ত না সররক্ষার্থ যা কিছু দরকার তা সে পাই যাতে বিনা প্রচেষ্টার এলা শ্লোকর অর্থ। স্নাতমুনি জন প্রামাণিক মহাজন বোনাফাইড অথরিটি প্রামাণিক সাধু মহাজন মহাজন যে নগতস্য পন্থা মহাজন যেই কয় সেই সত্য মানি এই কথা আছে আমার। মহাজন মানে যে উপদাঙ্ক প্রদর্শন করছেন রক্ষি যাইছেন আম আগে আমি সেই পদাঙ্ক অনুসরণ করা পড়ব। মহাজন যা কিন্তু তাই সত্য কথা, মহাজন কহিলে সমস্ত কথা ভুল লোক বুঝি রক্ষা পড়ব। সাধু মহাজন সাধু যে প্রকৃতির সাধু ভগবান প্রিয় ভক্ত ঐকান্তিক ভক্তি যাজন করতে পূর্ণ শরণাগত সম্পূর্ণ শরণাগত ভগবত পদারবিন্দর সম্পূর্ণ শরণাগত কমপ্লিটলি সরেন্ডার সো সেই মহাজন সেই সাধু সাধু মহাজন নাদ মুনি জনে প্রামাণিক সাধু মহাজন তেণু সে মহাজন কল্পে এই কথা করছেন আপনার সর্ববেদান্ত সার ভাগবত মহাপুরাণ উপাখ্যা এই কথা দিয়া যাচ্ছে। প্রমাণমমল শ্রীমদ ভাগবত প্রমাণমমল অমল প্রমাণমূলক গ্রন্থ শ্রীমদ ভাগবত ভাগবত যে নাম আনে সে যবন সম তার শাস্তা আছে জন্মে জন্মে প্রভুজম এ আমি বারম্বার কহুছি। ভাগবত যা দিয়াযাইছি তা বিশুদ্ধ প্রমাণমূলক কথা, ভুল ভোটকা কথা নুহে, এ ভ্রান্ত শুদ্ধ সিদ্ধান্ত মূলক কথা। সিদ্ধান্ত বলিয়া চিতে না করো আলস যা হইতে কৃষ্ণ লাগে সুদৃঢ় মানস কুহাইছে, সিদ্ধান্ত গ্রহণ করিবার আলস্য প্রদর্শন করিব না, একসেপ্ট ইট ইমিডিয়েটলি সঙ্গে সঙ্গে সিদ্ধান্ত গ্রহণ করা যায়। সুসিদ্ধান্ত মহাজন মানে যে সিদ্ধান্ত দিয়েছেন শাস্ত্র সিদ্ধান্ত বৈদিক সিদ্ধান্ত এক গ্রহণ করা যায়। তাহলে জীবন অর্জ আমার মানব জীবন অর্জ উদ্দেশ্য পরমার্থ লাভ যা হইতে কৃষ্ণ লাগে সুদৃঢ় মানস সেটা আমাকে সাধন করিপারিবা আমি সে উদ্দেশ্য সাধ্য হইপারিব, নচেত সে উদ্দেশ্য সাধ্য হইপারিব না। মায়ামুগ্ধ জীবের নাহি কৃষ্ণ স্মৃতি জ্ঞান, জীবের কৃপায় কইলে কৃষ্ণ বেদ পুরাণ। মায়ামুগ্ধ ইয়ে জগতরে যে ভৌতিক জগতরে অছেন সমস্তে মায়ামুগ্ধ জীব, মায়া কবলিত তেণু স্বরূপ বিস্মৃতি ଭଗବତ ବିସ୍ମୃତି ହୋଇଯାଇଛି ତାଙ୍କର। ତେଣୁ କୃଷ୍ଣ ସ୍ମୃତି ଜ୍ଞାନ ନାହିଁ, ସ୍ୱରୂପ ବିସ୍ମୃତି ହୋଇଛି, ଭଗବତ ବିସ୍ମୃତି ହୋଇଯାଇଛି। ସେଥିପାଇଁ ମାୟାମୁକ୍ତ ଜୀବ ଯାହା ଭାବେ ତାହା ଠିକ୍ ନୁହେଁ। ବଦ୍ଧ ଜୀବର ଚାରୋଟି ଦୋଷ ଅଛି, ଫୋର୍ ଡିଫେକ୍ଟସ୍, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରଣା ପାଠ, ଚାରୋଟି ଦୋଷ ଅଛି। ଚାରୋଟି ଦୋଷରେ ଦୁଷ୍ଟ ବଦ୍ଧ ଜୀବ ତାର ଭୁଲ କରିବ, ଇନ୍ଦ୍ର ଗୁଡ଼ିକ ଦୋଷଯୁକ୍ତ, ଦୋଷମୁକ୍ତ ନୁହନ୍ତି, ପରଫେକ୍ଟ ନୁହନ୍ତି, ଇମ୍ପରଫେକ୍ଟ ସେନ୍ସେସ୍। ତେଣୁ ମନ ଇନ୍ଦ୍ର ମଧ୍ୟରେ ସର୍ବଶ୍ରେଷ୍ଠ ଇନ୍ଦ୍ରିୟ, ଇନ୍ଦ୍ରିୟାଣ ମନଶ୍ଚାସ୍ମି, ଇନ୍ଦ୍ରିୟ ପରମ ମନ। ତେଣୁ ମନର୍ଥ ଚିନ୍ତା ହିଁ କରାଯାଏ, ସଂକଳ୍ପ ବିକଳ୍ପ ମନର୍ଥ କରାଯାଏ। ତେଣୁ ଯାହା ଭାବିବ ସେ ଚିନ୍ତା ହିଁ କରିବ ତାହା ଦୋଷଯୁକ୍ତ, ତା କଥା ବିବେଶୁଦ୍ଧ ନୁହେଁ, ଦୋଷମୁକ୍ତ ନୁହେଁ। ଯେ ମୁକ୍ତ ଜୀବ ଯାହାଙ୍କର ଏ ଦୋଷ ଚତୁଷ୍ଟ ନାହିଁ, ଯେ ମାୟାବଦ୍ଧ ନୁହନ୍ତି, ତାଙ୍କର ଭାବନା ତାଙ୍କର କଥା ଏ ସିଦ୍ଧ ପରଫେକ୍ଟ ଅନ୍ପରଫେକ୍ଟ। କିନ୍ତୁ ଯେତେ ବଡ଼ ହେଉନା କାହିଁକି, ମାୟାମୁଗ୍ଧ ଜୀବ ମାୟା କବଳିତ ଜୀବର କଥା ଠିକ୍ ନୁହେଁ। କାରଣ ସେ ଯାହା ଭାବିବ, ଯାହା ଚିନ୍ତା କରିବ, ଯାହା କିଛି ତାର ଇନ୍ଦ୍ରମାନଙ୍କ ସାହାଯ୍ୟରେ, ଯାହା ସେନ୍ସ ପରସେପ୍ସନ୍ ଇଂରେଜିରେ କୁହାଯାଏ, ସାହାଯ୍ୟରେ ଯାହା କିଛି ପ୍ରତ୍ୟକ୍ଷ କରିବ, ତାହା ସବ୍ ଦୋଷଯୁକ୍ତ, ଏଭ୍ରିଥିଙ୍ଗ ଇମ୍ପରଫେକ୍ଟ, ନଥିଙ୍ଗ ପରଫେକ୍ଟ, କୌଣସି ସିଦ୍ଧ ନୁହେଁ। ସେଥିପାଇଁ ଯେଉଁମାନେ ମୁକ୍ତ ମହାଜନ ମହାପୁରୁଷ ମହାଜନ ସାଧୁ ନାଦନ, ତାଙ୍କର କଥାଟା ଗ୍ରହଣ କରିବା ପାଇଁ ପଡ଼ିବ, କାରଣ ତାଙ୍କଠାରେ ଦୋଷ ଚତୁଷ୍ଟ ନାହିଁ, ଚାରି ଦୋଷ ନାହିଁ। ତେଣୁ ପ୍ରତ୍ୟେକ ମାୟାବଦ୍ଧ ଜୀବକୁ ଏ ଉପଦେଶ ଦିଆଯାଉଛି, ତୁମେ ଯେପରି ଭାବୁଛ କଥାଟା ସେପରି ନୁହେଁ, ତୁମେ ଯେମିତି ଯେପରି ଚିନ୍ତା କରୁଛ ସେପରି କଥା ନୁହେଁ। ତେଣୁ କେଡ଼େ ଗୁରୁତ୍ୱପୂର୍ଣ୍ଣ କଥା କହୁଛନ୍ତି ନାଦମୁନି, ଗରିବ ନିର୍ଦ୍ଧନ ହେଇଥିଲେ ସୁଦ୍ଧା ଧନ ରୋଜଗାର କରିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ ବୋଲି କହୁଛନ୍ତି। ଶୁଣ ନଟ ଇଣ୍ଡିଆ ବଟ୍ ଟୁ ଇମ୍ପ୍ରୁଭ୍ ଇଜ୍ ଇକୋନୋମିକ୍ କଣ୍ଡିସନ୍, ଟୁ ମେଣ୍ଟେନ୍ ହିଜ୍ ବଡି, ସୁରକ୍ଷାର୍ଥ ଧନ ରୋଜଗାର କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ ଏ କଥା କହିଲେ। ଆଚ୍ଛା, ନିର୍ଦ୍ଧନ ହେଇଛି, ଧନ ନାହିଁ, ଖାଇବ ହେଇଛି, କ'ଣ ଖାଇବ ସେ? ଧନ ହେଲେ ହିଁ ତ କିଛି ଖାଇବ, ଖାଦ୍ୟ ଦ୍ରବ୍ୟ ପାଇବ, ଧନ ନାହିଁ ତ ଖାଇବ, ମରିଯିବ ହିଁ ତ, ଏ କଥା ଚିନ୍ତା ହିଁ କରିବ ନାହିଁ ମାଆ। ଏ ହେଉଛି ମାୟାମୁଗ୍ଧ ଜୀବର କଥା। ଆଧ୍ୟକ୍ଷିକ ଅନ୍ୟ କଥାରେ କହିଲେ ଆଧ୍ୟକ୍ଷିକ କଥା ଏଇଟା, ଯେ ଆଧ୍ୟକ୍ଷିକ ମୁଁ ଯାହା ଦେଖୁଛି, ଯାହା ଭାବୁଛି, ଯାହା ସେନ୍ସ ପରସେପ୍ସନ୍ କରୁଛି, ତାହିଁ ଠିକ୍, ତାହା ଠିକ୍, ଇଟା ଯାଇପାରେ ସେ କରେ, ସେ ହେଉଛି ଆଧ୍ୟକ୍ଷିକତା କରୁଛି। କିନ୍ତୁ ତାର ପୃଥିବୀ କହିଲେ କଣ୍ଡିସନ୍ ସୋ, ମାୟାମୁକ୍ତ ଜୀବ ବଦ୍ଧ ଜୀବ, ଚାରିଟି ଦୋଷ ଅଛି, ଫୋର୍ ଡିଫେକ୍ଟସ୍, ତାର ଇନ୍ଦ୍ର ଗୁଡ଼ାକ ଦୋଷଯୁକ୍ତ, ଯେଉଁ ସେନ୍ସ ପରସେପ୍ସନ୍ କଥା ତୁମେ କହିବ, ଇନ୍ଦ୍ର ଲବ୍ଧ ଜ୍ଞାନ ତାଇମ ଠିକ୍, ତା କିପରି ହେବ? ଇନ୍ଦ୍ର ଦୋଷଯୁକ୍ତ ନା, ଯେମିତି ଆମେ ବହୁବାର ଉଦାହରଣ ଦେଉ, ଆଖି ଗୋଟେ ବଡ଼ ଇନ୍ଦ୍ରିୟ, ଚକ୍ଷୁ ଗୋଟେ ବଡ଼ ଇନ୍ଦ୍ରିୟ, ତେଣୁ ଠିକ୍ ଆଖିରେ ମୁଁ ଯାହା ଦେଖିଲି ତାଇ ଠିକ୍ ତ, କିନ୍ତୁ ତୁମେ ଠିକ୍ ଦେଖିପାରୁ ନା, ଦେଖିବାର ଦୋଷ ଅଛି ଯେ ଏଇଟା, କିନ୍ତୁ ମୁଁ ଜାଣୁନା ନା, ମୁଁ ଯାହା ଦେଖିଲି ତାଇ ଠିକ୍, କିନ୍ତୁ ତୁମେ ଠିକ୍ ଦେଖୁନା କଥା, ତୁମେ ତ ବଦ୍ଧ ଜୀବ, ତୁମେ ଯାହାଟା ଦୋଷ ଅଛି ନା, ତୁମର ଇନ୍ଦ୍ରିୟ ଗୁଡ଼ାକ ତ ଦୋଷଯୁକ୍ତ, ଆଖି ତ ଗୋଟେ ଇନ୍ଦ୍ରିୟ ତ ଦାରିଦ୍ର ତା ଦୋଷମୁକ୍ତ ହେବ କେମିତି କା, ତା ନିଶ୍ଚୟ ଦୋଷଯୁକ୍ତ, ତା କଥା ଠିକ୍ ନୁହେଁ। ବହୁ ଉଦାହରଣ ଆମର ଅଛି, ସରଳ କଥା ନିଅନ୍ତୁ, ରେଳଗାଡ଼ିରେ ବସିକିରି ଯାଉଛ, ରେଳଗାଡ଼ି ଖୁବ ଦ୍ରୁତ ଗତିରେ ହେଉଛି, ଯଦି ଦେଖିଲ ପାଖରେ ରେଳ ଧାରଣା ପାଖରେ ଛିଡ଼ା ହେଇଛି ବୃକ୍ଷ, ତୁମେ କେମିତି ଦେଖାଯାଉଛ? ଆ ପଛକୁ ଖୁବ ଜୋରରେ ଧାଉଛି, ଗଛ ଗୁଡ଼ାକ ପଛକୁ ଖୁବ ଜୋରରେ ଧାଉଛନ୍ତି, ତାହେଲେ ଗଛ କ'ଣ ଧାଉଛି ନାହିଁ? ଗଛ ତ ସ୍ଥିର ଅଛି, ତୁମେ ଧାଉଛ, ତୁମେ ଦେଖିଲେ ଓଲଟା ନା, ଗଛ ଧାଉଛି ଆମକୁ ସ୍ଥିର, ତାହେଲେ ତୁମେ ଦେଖିବାଟା କେମିତି ହେଲା, ଦେଖିବାଟା କିପରି ହେଲା? ଏପରି ବହୁ ବହୁ ଉଦାହରଣ ଅଛି, ତୁମର ଦେଖିବା ତୁମର ଇନ୍ଦ୍ରିୟ ଗୁଡ଼ାକ ଦୋଷଯୁକ୍ତ, କଦାପି ଦୋଷମୁକ୍ତ ନୁହନ୍ତି। ତେଣୁ ବଦ୍ଧ ଜୀବର ସବୁକିଛି ଦୋଷଯୁକ୍ତ,
ସେଥିପାଇଁ ବୁଦ୍ଧଜୀ ପକ୍ଷରେ ଏଇଟା ଉପଦେଶ ମୁକ୍ତଜୀବ ସାଧୁ ମହାଜନ ଯେ ବଦ୍ଧ ନୁହେଁ କଣ୍ଡିସନ ସୋ ନୁହେଁ ଜାତି ଯାହାଙ୍କର ଜାତି ଦୋଷ ନାହିଁ ତାଙ୍କର ଉପଦେଶଟା ଗ୍ରହଣ କର ସେ ଠିକ କଥା କହୁଛନ୍ତି ସେ ଠିକ କଥା ସେ ଠିକଣା ଦେଖୁଛନ୍ତି ଠିକଣା ଚିନ୍ତା କରୁଛନ୍ତି ଠିକ କଥା ତୁମ ସବୁ ଠିକଣା ନୁହେଁ ସେଥିପାଇଁ ନା ତୁମେ ଏ କଥା କହୁଛି ତୁମେ ଭାବୁଛ ମୁଁ ଯଦି ଚେଷ୍ଟା ନ କରିବି ପରିଶ୍ରମ ନ କରିବି ପଇସା ରୋଜଗାର ନ କରିବି ଖାଇବି କି ମୋ ଜିନିଷ ଖାଇବାକୁ ଦେବ କି ଏ କଥା ଜଣେ କହିବ କିନ୍ତୁ ଏଠି ନାଦମୁନି କହୁଛନ୍ତି ଉଦାହରଣ ଦେଇ ପାଇଥାନ୍ତି ଅଜଗର ବୃତ୍ତି କଥା କହୁଛନ୍ତି ଅଜଗର କହୁଛନ୍ତି ଅଜଗର ବିରାଟ ସ୍ୱରୂପ ବହୁତ ଖାଦ୍ୟ ତା ଦରକାର ସେ କିନ୍ତୁ ତାର ଖାଦ୍ୟ ଦୂଷଣ କରିବା ପାଇଁ କୁଆଡ଼େ ଆଗେ ଧାନ ଉପରେ ପଳାଏ ନା ସେ ଗୋଟେ ଜାଗାରେ ହିଁ ପଡ଼ିଥାଏ କିନ୍ତୁ ତାର ଯାହା ଦରକାର ଖାଦ୍ୟ ତାକୁ ମିଳିଯାଉଛି ସେ ତ ପାଇଯାଉଛି କେଉଁ କେଉଁ କାହିଁକି ଏତେ ଚିନ୍ତା କରିବାକୁ ପଡ଼ୁଛି କ୍ଷୁଦ୍ର ପିପିଲିକା ଠାରୁ ଆରମ୍ଭ କରି ପ୍ରତ୍ୟେକ ଜୀବ ଏ ଚୌରାଶ ଯେଉଁ ଜୀବ ଦୂନି ଅଛି ପ୍ରତ୍ୟେକ ଜୀବର ଯାହା କି ଯାହାର ଯାହା ଆବଶ୍ୟକତା ତାହା ସେ ଭଗବାନ ହିଁ ଯୋଗାଉଛନ୍ତି ସେ କଥା ନା ବାଇ ଦି ମର୍ସି ଅଫ୍ ଦି ଲର୍ଡ ବାଇ ଦି ମର୍ସି ଅଫ୍ ଦି ଲର୍ଡ ଭଗବାନଙ୍କ କୃପାରୁ ହିଁ ମିଳୁଛି ୱିଦାଉଟ୍ ଇଣ୍ଡିଓର ବିନା ପ୍ରଚେଷ୍ଟାରେ ଭଗବାନ କୃପାରୁ ମିଳୁଛି ଭଗବାନ ବିଶ୍ୱମ୍ବର ଭଗବାନ ବିଶ୍ୱମ୍ବର ସମଗ୍ର ବିଶ୍ୱର ଭରଣ ପୋଷଣ କରୁଛନ୍ତି ସେ ସମଗ୍ର ବିଶ୍ୱରେ ଯଦି ଅଛନ୍ତି ଯିଏ ଅଭିମାନ ଅଛନ୍ତି ସମସ୍ତଙ୍କୁ ଯାହା ଯାହା ଆବଶ୍ୟକତା ତାହା ଭଗବାନ ଯୋଗାଉଛନ୍ତି ତେଣୁ ସେ ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ଯେ ନିର୍ଭର କରେ ତାହା କୌଣସି ଅସୁବିଧା ହେବ ନା ଯାହା ଆମର ଈଶ୍ୱର ମହାରାଜ ମହାରାଜ କହିଛନ୍ତି ଅଲ୍ଦି ମେମ୍ବର୍ସ ଅଫ୍ ଆୱାର କ୍ରିଷ୍ଣ କନସିୟସନେସ୍ ମୁଭମେଣ୍ଟ ହ୍ୱେଦର ଦେ ବି ଗୃହସ୍ଥ ସନ୍ନ୍ୟାସୀ ସୋ ଟ୍ରାଏ ଟୁ ସ୍ପ୍ରେଡ୍ କୃଷ୍ଣ କନସିୟସନେସ୍ ମୁଭମେଣ୍ଟ ଉଇଥ୍ ଡିଟର୍ମିନେସନ୍ କ୍ରିଷ୍ଣ ଉଇଲ୍ ସପ୍ଲାଏ ଅଲ୍ ନେସେସିଟିଜ୍ ଏ କଥା କହିଲେ ଆମକୁ ଏ ଶିକ୍ଷା ଦେଉଛନ୍ତି କାରଣ ଆମର ଗୁରୁ ମହାରାଜ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀଙ୍କ ଉପାସ ମହାରାଜ ମହାଦନ ନାଦନ ନିଜପରି ମହାଦନ ସେହି ମହାଦନ ପରମ୍ପରାରେ ସେ ଆସୁଛନ୍ତି ତେଣୁ ସେ ସେ କଥା କହୁଛନ୍ତି ମହାଦନ ନିକ ମହାଦନ ଧର୍ମ ସ୍ୱତ ନିହିତ ଗୁହାୟା ମହାଦନ ଜୈନ ରଥପନ୍ଥା ସବୁ ମହାଦନ ଯେଉଁମାନେ ପ୍ରମାଣିକ ମହାଦନ ମାନେ ଗୋଟେ କଥା କହୁଛନ୍ତି କୃଷ୍ଣ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ନେଇକ ନିର୍ଭରଶୀଳତା କୃଷ୍ଣ ଉପରେ ନିର୍ଭର କରିବା ପାଇଁ ପଡ଼େ କୃଷ୍ଣ ବିଶ୍ୱର ସମଗ୍ର ବିଶ୍ୱର ଭରଣ ପୋଷଣ ସେ କରୁଛନ୍ତି କିଏ ଦେଉଛି କୃଷ୍ଣ ଯଦି ନ ଦେବେ ଆଉ କିଏ ଦେବ କିଏ ଦେଇପାରିବେ ନା କୃଷ୍ଣ ହିଁ ଦେଉଛନ୍ତି ତେଣୁ କୃଷ୍ଣଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କର ଏବଂ ଗୋଟିଏ ପ୍ରଚେଷ୍ଟା ତୁମର ତା କ'ଣ ନା ତୁ ଇନକ୍ରିଜ୍ କୃଷ୍ଣ କନସିୟସନେସ୍ କୃଷ୍ଣ ଚେତନା ବୃଦ୍ଧି ପାଇଁ ଏକମାତ୍ର ପ୍ରଚେଷ୍ଟା କର ଏ ମାନବ ଜୀବନ ଯେଉଁ ଉଦ୍ଦେଶ୍ୟ ଲବ୍ଧା ସୁଗମ ବିଜିତମ ବହୁ ସମ୍ଭବାନ୍ତେ ମାନୁଷ୍ୟ ମର୍ଥଦ ମନିତ୍ୟ ମପିୟ ଧୀର ଆମର ବହୁବାର ଏ କଥା ବାରମ୍ବାର ଏ କଥା ଲତା ସୁଗୁଲମ ଇଏ ବହୁ ସମ୍ଭବାନ ମହାନୁଷ୍ୟ ନକ୍ଷତ୍ର ନିତ୍ୟ ମୃତ୍ୟୁଧାର ବିଷୟ ସାର ଖଣୁ ସର୍ବତ୍ର ଶ୍ରୀମଦ ଭାରତ ଏକାଦଶରେ ପହଞ୍ଚି କେତେ କେତେ ଲକ୍ଷ ଲକ୍ଷ ଧ୍ୱନିରେ ଭ୍ରମଣ କଲା ପରେ ଏ ସୁଗୁଲମ ମାନବ ଧ୍ୱନି ତୁମକୁ ମିଳିଛି ନା ଏ କଥା ଭଲ ତୁମକୁ ଜାଣିବାକୁ ପଡ଼ିବ ହଠାତ୍ ମିଳିନି ନଟ୍ ଇମିଡ଼ିଏଟଲି ବାଇଚାନ୍ସ ବହୁ ସମ୍ଭବାନ୍ତେ ଲକ୍ଷ ଲକ୍ଷ ଜ୍ୱନି ଭ୍ରମଣ କଲା ପରେ ସୁଦୃଢ଼ ମାନବ ଜ୍ୱନି ଭଗବାନ କୃପା କରି ଦେଇଛନ୍ତି କାହିଁକି ଦେଇଛନ୍ତି ଉଦ୍ଦେଶ୍ୟ କାହିଁକି ତାହା ବୁଝିବାକୁ ପଡ଼ିବ ଏ ସୁଦୃଢ଼ ମାନବ ଜ୍ୱନିର କି ଉଦ୍ଦେଶ୍ୟ ଏଇଟା ଅନିତ୍ୟ କିନ୍ତୁ ଅର୍ଥଦ ସବୁଦିନ ରହିବ ନା ଆଜି ଅଛି କାଲି ନଷ୍ଟ ହେଇଯିବ ଏ ମାନବ ଶରୀର କୋଉ ମୁହୂର୍ତ୍ତରେ କେତେବେଳେ କୋଉ ଭାବରେ ଚାଲିଯିବ ଯେ ତା ମଧ୍ୟ ଆମେ କହିପାରିବା ନା, ପର ପଦକ୍ଷେପରେ ଯେ କ'ଣ ହବ ତା ମଧ୍ୟ ଆମକୁ ଜଣା ନା, ଏପରି ଅନିଶ୍ଚିତ। କିନ୍ତୁ ଅର୍ଥ ଅନିତ୍ୟ ହେଲେ ସୁଦ୍ଧା ଅର୍ଥ ପରମାର୍ଥ ଲାଭ ହବ ଏଇ ଦୁନିରେ, ଏଇ ମାନବ ଦୁନିରେ ପରମାର୍ଥ ଲାଭ ହବ, ଅନ୍ୟ ଦୁନିରେ ପରମାର୍ଥ ଲାଭ ହବ ନା। ପରମାର୍ଥ ଲାଭ କୃଷ୍ଣ ଭକ୍ତି, କୃଷ୍ଣ ପ୍ରାପ୍ତି, କୃଷ୍ଣ କନସିୟସନେସ୍, କୃଷ୍ଣ ଚେତନା ବୃଦ୍ଧି, କୃଷ୍ଣ ପ୍ରେମ ଲାଭ, ଯେ ପ୍ରେମରେ କୃଷ୍ଣ ବଦ୍ଧ ପାଦ ହୁଅନ୍ତି ବାନ୍ଧି ଯାଆନ୍ତି, ତାହା ଲାଭ ପାଇଁ ଉଦ୍ଦିଷ୍ଟ ଏ ମାନବ ଜୋନି। ତେଣୁ ମାନବ ଜୋନି ହେଉଛି ସୁଦୃଢ଼ ଜୋନି। ତେଣୁ ମାନବର ଏକମାତ୍ର ଉଦ୍ଦେଶ୍ୟ ଏଇଟା, ଜୀବନର ଏକମାତ୍ର ଲକ୍ଷ୍ୟ ଏଇଟା। ମାନବ ଜୀବନର ଲକ୍ଷ୍ୟ ନୁହେଁ ଯାହାକି ମା ନାଦ ମୁନି କହୁଛନ୍ତି ଅନ୍ଲି ଟୁ ଅନ୍ଲି ଲାଇଫ୍ ଗର୍ଭରଣ କରିବା, ଆହାର ନିଦ୍ରା ଭୟ ମୈଥୁନ, ଆହାର ନିଦ୍ରା ଭୟ ମୈଥୁନ, ଖାଇବି କ'ଣ, ପେଟ ପୋଷିବି, ପେଟ ଗର୍ଭରଣ କରିବି, ମନ୍ତ୍ରୀ ଶୋଇବି, ଆହାରର ସୁନ୍ଦର ବ୍ୟବସ୍ଥା, ନିଦ୍ରାର ସୁନ୍ଦର ବ୍ୟବସ୍ଥା, ଆତ୍ମରକ୍ଷାର ସୁନ୍ଦର ବ୍ୟବସ୍ଥା, ମୈଥୁନର ସୁନ୍ଦର ବ୍ୟବସ୍ଥା କରିବା, ଏମାନଙ୍କ ଜୀବନ ଉଦ୍ଦେଶ୍ୟ ନୁହେଁ ବାପା। ଏଟା ତ ଯେକୌଣସି ଜୀବ କରୁଛି ନା, ବିଷ୍ଠାରେ ଯେଉଁ କୃମି ଅଛି ସେ ତ କରୁଛି ନା ଏଇ ଚାରିଟେ ଜିନିଷ, ଆହାର ନିଦ୍ରା ଭୟ ମୈଥୁନ ତାହାର ଅଛି, କାହାର ନାହିଁ, ସମସ୍ତେ କରୁଛି, ସମସ୍ତେ କରୁଛନ୍ତି ଏ ଜିନିଷ। ତାହେଲେ ତୁମେ ସଦଲ ମାନବ ଜୋନି ପାଇ ଯଦି ସେତିକିରେ ସେଥିରେ ବ୍ୟାପୃତ ହୋଇ ରହିବ, ସେ ଆହାର ନିଦ୍ରା ଭୟ ମୈଥୁନ ପଥରେ ଯୋଡ଼ିବ, ତାଇ ଜୀବନର ଲକ୍ଷ୍ୟ ଉଦ୍ଦେଶ୍ୟ ବୋଲି ଧରି ନେବ, ବି ଅଲ୍ ଆନ୍ ଏଣ୍ଡ ଅଲ୍ ଅଫ୍ ଲାଇଫ୍ ବୋଲି ଭାବି ନେବ, ତଦନ ଯାଇ କାର୍ଯ୍ୟ କରିବ, ତାହେଲେ କୃମିଣା କିୟଦନ୍ତର, କୃମିଣା କିୟଦନ୍ତର, ନିଷ୍ଠାରେ ଥିବା କୃମି ଏତେ ତା ଫାର୍ଟା କେଉଁଠି ରହିଲା, କେଉଁଠି ରହିଲା, ୱେର୍ ଇଟ୍ ଇଜ୍। ତାଇ ବିବେକୀ ଲୋକ ବିଚାର କରୁଛି ଭାବରେ ଇଟା ଉଦ୍ଦେଶ୍ୟ ନୁହେଁ, ସେଥିପାଇଁ ନା ତୁମି ଏ କଥା କହୁଛନ୍ତି। ମାଆଙ୍କୁ ଏ ଉପଦେଶ ଦିଆଯାଉଛି, ଏ ଯେଉଁ ବୈଦିକ ଉପଦେଶ, ତତ୍ତ୍ୱ ଉପଦେଶ, ଏ ମାଆଙ୍କୁ ଦିଆଯାଉଛି। ମାଆ ଦୁର୍ଲଭ ଯୋନି, କୌଣସି ଇତର ପ୍ରାଣୀ ପଶୁ ଅନ୍ୟ କେହି କାହାକୁ ଉପଦେଶ ଦିଆଯାଏ ନାହିଁ, ସେମାନେ ଚେତନା ନିଜ, ସେମାନେ ତାହା ବୁଝିପାରିବେ ନା। ମାଆଙ୍କୁ ଯେତେବେଳେ ଯୋନି ମିଳେ, ଭଗବାନ କୃପା କରି ଦିଅନ୍ତି, ସେତେବେଳେ ଉପଦେଶ ଦିଆଯାଉଛି, ଏ ତ ସେ ବୁଝିବା ଉଚିତ। ଆତ୍ମା ଶାସ୍ତ୍ର ଗୁରୁ ଆତ୍ମା ରୂପେ ଆପଣା କିଏ ଜଣା, କୃଷ୍ଣ ମୋ ପ୍ରଭୁତ୍ରାତା ଜୀବର ଜ୍ଞାନ ଶ୍ରୁତମ ଶ୍ରବଭୂତାନ, ଭଗବାନ ଯେ ସୁହୃଦ ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ ତୁମର, ସେ ଶ୍ରୀମଦ୍ଭଗବତ ଗୀତାରେ କଥା କହିଛନ୍ତି ନିଜେ, ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ ହେଉଛନ୍ତି କୃଷ୍ଣ, ଆଉ କିଏ ବନ୍ଧୁ। ତେଣୁ ସୁହୃଦ କଳ୍ପେ ସେ ସବୁବେଳେ ଆମମାନଙ୍କର ଚିନ୍ତା ହିଁ କରୁଛନ୍ତି, ଯେଉଁମାନେ ଭୁଲି ଯାଇଛନ୍ତି ଭଗବାନଙ୍କୁ ବିସ୍ମୃତ ହୋଇଛନ୍ତି, ଏ ମାୟାକୃତ କାରାଗାରରେ ଜେଲଦଣ୍ଡ ଭୋଗୁଛନ୍ତି, ବଦ୍ଧାବସ୍ଥା ଭୋଗ କରୁଛନ୍ତି, ସେମାନଙ୍କ ପାଇଁ ଭଗବାନ ସବୁ ଚିନ୍ତା ହିଁ କରୁଛନ୍ତି। ତେଣୁ ସେମାନଙ୍କର କିପରି ସେ କୃଷ୍ଣ ଚେତନା ଲାଭ ହବ, ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ, ଏ ଜୀବର ସ୍ୱରୂପ ସେ କୃଷ୍ଣଙ୍କ ନିତ୍ୟ ଦାସ, ସେ କୃଷ୍ଣ ତ ସେମାନେ ମହାପ୍ରଭୁ ଉପରେ ଆସିଲେ ସେ ଶିକ୍ଷା ଦେଇଛନ୍ତି, ଏଇଟା ଭୁଲି ଯାଇଛି ସେ ବୃଦ୍ଧାବସ୍ଥାରେ। ତେଣୁ ସେଇଟା କିପରି ତାର ସ୍ମୃତି ପୁଣି ଜାଗୃତ ହବ ଆଉ ସେଥିରେ ପ୍ରତିଷ୍ଠିତ ହବ, ସେଥିପାଇଁ ଭଗବାନ ବହୁ ପ୍ରକାରେ ବ୍ୟବସ୍ଥା କରିଛନ୍ତି। ଶାସ୍ତ୍ର ଗୁରୁ ଆତ୍ମା ରୂପେ ଆପନା କେତେ ନା କୃଷ୍ଣ ମୋର ପବିତ୍ର ଆତା ଜୀବନ ଆଜ୍ଞା, ଶାସ୍ତ୍ର ଜୀବରେ କୃପାୟ କହିଲେ କୃଷ୍ଣ ବେଦ ପୁରାଣ ବୈଦିକ ଶାସ୍ତ୍ରମାନଙ୍କର ହେଉଛି, ତାଇ ଭଗବତ ସୃଷ୍ଟି ଭଗବାନ କରିଛନ୍ତି, ବ୍ୟାସ ରୂପରେ ସେ କଳିଯୁଗରେ ଶାସ୍ତ୍ର ରଚନା କରିଛନ୍ତି ବୈଦିକ ଶାସ୍ତ୍ରମାନ। ଆଉ ଶ୍ରୀମଦ ଭାଗବତ ସର୍ବ ବେଦାନ୍ତ ସାର, ସମସ୍ତ ବେଦ ପୁରାଣର ସାର ଜିନିଷ ବ୍ୟାସଦେବଙ୍କର ଅନ୍ତିମ ଅବଦାନ, ସେଥିରେ କଥା କୁହାଯାଉଛି। ଆଉ କ'ଣ କୁହାଯାଇଛି ଶାସ୍ତ୍ର ତତ୍ତ୍ୱଟା କି, ତତ୍ତ୍ୱାର୍ଥ ବୁଝିବାକୁ ହଏ, আবার বিচার নুহে। তেম তা তত্ত্বটা কি? সেপাই গুরু প্রামাণিক গুরু মহাদম নাদম প্রামাণিক পরম্পরা বিশেষ সত্যি পরম্পরা সেমান উপদেশ প্রদান করছে নাদম প্রদান পরমাত্মা উপরে সমস্ত হৃদয় বিদ্যমান অনেক আত্মা পরমাত্মা আত্মা অনেক পরমাত্মা অখা বন্ধু উপরে সখা উপরে আত্মা সহ বরাবর রয়েছে সে মধ্যে উপদেশ দেখেন মুক্তদ্বীপ মুক্তদ্বীপ সে পরমাত্মা কোণ কথা বুঝুন শুনে যোগ্য আত্মা বদ্ধজীব যোগ্যতা না পরমাত্মা কোণ করছেন বুঝিপারে না শুনে না তেমন তাহা সাধু শাস্ত্র উপরে প্রকাশিত হচ্ছে কুহাইছে কৃষ্ণ রক্ষতি রো জগত্রয় গুরু কৃষ্ণ হি বিশ্বম্ভর কৃষ্ণাদেব সমস্থিত জগদ্ কৃষ্ণে বয়ছতি কৃষ্ণ তিষ্ঠতি বিশ্বমেতদক্ষিণ কৃষ্ণস্য দাসা বয়ম কৃষ্ণেনাখীড় সদ্গতির্বিচলিতা কৃষ্ণায় তস্মৈ নমঃ জগদ্গুরু কৃষ্ণ সবে করে নো পাড়ন সে প্রকৃত বিশ্বম্ভর যা যা আবশ্যক সেই কৌন কিন্তু শ্রীমদ ভগবদ গীতার নবম অধ্যায় যে অছি যে রাজগুহ্য যোগ রাজগুহ্য যোগ অছে অতি গুহ্য জ্ঞান উপদেশ কথা দৌরান গুহ্য গুহ্যতর গুহ্যতম উপদেশ মন্মনা ভগবত ভক্ত মজ্জাদি মন্নমস্কুরু মঙ্গলশ্রী সত্যন্তে প্রতি জানে প্রিয়। গুহেতম উপদেশ কর, সর্বা মধি চিন্তা কর, মো ভক্ত হো, মো সেবক হো, মো সেবাদিত হো, একমাত্র দেব্য ভক্ত জীব মাতৃ তাঙ্ক সেবক, জীবের স্বরূপ হয় কৃষ্ণের নিত্য নাম, লজ্জাদি মঙ্গলমস্ত মোর আরাধনা কর, মোর নমস্কার কর, মঙ্গলেশ্বী সত্যন্তি প্রতি জানি যে মোর অতি প্রিয় হে অর্জুন এই সত্য কথা তুমি কহছি। পুনশ্চ সেই ভগবতী সারমন্ত্র কহিছন্তি যোগ কেম মহামহ সত্যযুক্তানং অনন্য চিন্তন তমং যে জনা পর্যুপাস্তি ভীষাং সত্যযুক্ত নিত্যযুক্তানং যোগ কেম মহামহ সে কথা নিত্যযুক্ত হয়েছি সতত মতেই চিন্তাই করছি প্রীতিপূর্বক মত ভগ্ন করছি মুঁ তার যোগক্ষেম বহন করছি সম্পূর্ণরূপে কমপ্লিট ডিপেন্ডেন্স অন কৃষ্ণ সম্পূর্ণরূপে কৃষ্ণই কৃষ্ণর প্রতি আচরণ করছি সম্পূর্ণরূপে কৃষ্ণঙ্କ প্রতি নির্ভরশীল হয়েছি যোগক্ষেম মুঁ তাঙ্ক যোগক্ষেম বহন করছি যোগক্ষেম কহিলে যাহা প্রাপ্ত বস্তু তার সংরক্ষণ অপ্রাপ্ত বস্তু দেওয়া প্রদান এই যোগক্ষেম বল প্রাপ্ত হয়েছি যাহা যা মিছে সরটি মিছে পরিবার মিছে বা যা কিছু মিছে তাকে কিপর সংরক্ষণ করব তা কিপর সংরক্ষণ করব এই চিন্তাই তা রয়েছে জানিছে এই চিন্তাই রয়েছে প্রাপ্ত বস্তুর সংরক্ষণ এবং অপ্রাপ্ত বস্তু প্রদান যাহা মিলি না তাকে দেওয়া এ দায়িত্ব তার নেই নেউচন্তি ভগবান শ্রীকৃষ্ণই নেই যোগ কেম মহান ভুলি ভুলি প্রমাণ এ কেবল কাল্পনিক বাচনিক কথা নেই কেবল বাচনিক কথা নেই এ সব সিদ্ধ কথা বিশুদ্ধ সিদ্ধান্তগত কথাই নিশ্চিত কথাই এটা ভুল ভটকা কিছু না পরীক্ষা নিরীক্ষা করি দেখন্তু এক্সপেরিমেন্ট কর পরীক্ষা করে দেখ সম্পূর্ণরূপে কৃষ্ণকে সরক্ত আচরণ কর কৃষ্ণ সম্পূর্ণ নির্ভর কর দেখ সে কিপরি পূরণ করছে এটা নিশ্চিত কথা যে ভগবানকর প্রিয় ভক্ত যে তত্ত্ব জাঁতি এতে কিছু সন্দেহ না যে অনফ্লিঙ্কিং ইংরেজি কহা দৃঢ় বিশ্বাস যে এই দৃঢ় বিশ্বাসের কথা বিশ্বাস এই কৃষ্ণ তর্কে বহু এই দৃঢ় বিশ্বাসের কথা বিশ্বাসে টিকে উড়া রহলে হব না অনফ্লিঙ্কিং দৃঢ় বিশ্বাস যে দৃঢ় বিশ্বাস যে এই তত্ত্ব জানছেন ভালো ভাবে সে উপলব্ধি করছেন নিশ্চিত কথা এটা ভুল ঘটনা কিছু না সেপাই সাধু মহাজন না তো মনে করি যে ভক্ত মহাজন সে জীবন এই অনুভব করছেন সে কেবল কাল্পনিক বা আসনিক কথা কুনা এ সর্বসিদ্ধ কথা সে গ্রহণ করে পাল না সে হইরাণ হচ্ছে সে দুঃখই পাচ্ছেন সে হইরাণ হচ্ছে নানা সমস্যা সম্মুখীন হচ্ছেন শেষের আহতা সময় জীবন যাপন করছেন বিস্মৃতি গর্ভরে কোথায় লীন হয়ে মহাজন মানে এই উপদেশ পুত্র নিজ দেহ
মনে
जमी सूर्य श्रुत श्रीभि यधमान मद कुमान नैव हरति विधातु वैतुं अकिंचन गोचरं कुंती देवी कर ई प्रार्थना अच्छे आमार कुंती देवी कर ए प्रार्थना अच्छे किंचन निष्किंचन नहले कदापि भगवत दर्शन हब ना भगवान कृपा पाइपार तुम्हें भगवान को लाभ कर पाइब ना अकिंचन वित्ताय निवृत्त गुणवृत्त ये कुंती देवी प्रार्थना अकिंचन बोले जहाँ किसी ना कौन संबल ना किसी ना से अकिंचन तार वित्त होती भगवान अकिंचन वित्त से भगवान वित्त भगवान कृष्ण परिपूर्ण वस्तु पूर्ण ब्रह्म सरी सूर्य पूर्ण तेणु अकिंचन वित्त होती भगवान श्री कृष्ण अन्य वित्त किसी ना तेणु से सबकि कृष्ण पाए से तो सब पाईला तार अपूर्णता कौटि रहा परिपूर्ण वस्तु को जे पाइला जहाँ को पाइले कौन से प्रकार अपूर्णता रहे ना अभाव रहे ना से होती पूर्ण ब्रह्म से परिपूर्ण वस्तु किंतु सबकि मिली जहाँ कहती तुम से पारमेष्टि स्थान मिली ब्रह्मा जे कि विधाता धाता जगत्र सृष्टिकर्ता ही सर्वोच्च स्थान ब्रह्मांड रे से ब्रह्मा जो रोचे सत्य लोक मिली केश्वर्य अच्छी कि अलौकिक शक्ति अच्छी ये आयुष ब्रह्मांर ता तुम्हें कलना कर पारना कल्प किंतु अभाव अभाव तथापि से अनुभव कर देखी जो पांच हजार वर्ष ते भगवान कृष्ण स्वरूप आविर्भूत होड़ा करृंदावन नंद जशोदार पुत्र रूप से आविर्भूत होड़ा कर नंद नंद जशोदानंद नंद गोधन रखुआला नंद महाराज गाई बाछुरी चलुले गोप बालक मान सहित जोबले से जमुना पुलिन भोजन लीला करीन भोजन लीला साधारण बालक भि गोप बालक मान मुह छड़ खाई जाऊ गोप बालक मान मुह छड़ खाऊ आ गोप बालक मान कांधे चढ़ी जाऊ कि परमेश्वर सर्वशक्तिमान भगवान से प्रकार लीला कर ब्रह्मा विमोहन होगला ब्रह्मा जानपारे ना अरे ये भगवान जो सर्वशक्तिमान परमेश्वर भगवान सृष्टिकर्ता है कांधे चढ़ी जाऊँगी मुह छड़ी खाई जाऊँगी नंद गोधन रखा नंद महाराज गाई बाछुरी चलते छोट पिला नंद महाराज कहले कानूरे मो कठुटा टी आणल मुंडे मुंडू आंद महाराज कि प्रकार से सर्वशक्तिमान भगवान परीक्षा करते सत ब्रह्मा गर्व भांगी से भगवान तेणु ब्रह्मा जो जापाले चैतन्यला बड़ अपराध कली मु अपराध कली से भगवान को जापारे परीक्षा करोग शक्ति जोगेश्वर पाखे जोग शक्ति प्रदर्शन करोप बालक आत्सा मान को अरण कर नहीं था ना से क्षमा भिक्षा कर मोर ब्रह्मापद दरकार नहीं ये ब्रह्मापद नहीं जातु सागे सागे कि द्वारा मोर घर को आसे दिन अकिंचन से ही पार ना से दिन अकिंचन ही पार ना भगवर ब्रह्मा सृष्टिकर्ता सद्वत लोप पाई ये शक्ति कितने ऐश्वर्य कितने कौन आयुष कि जन्म ऐश्वर्य श्रुत श्री विधाचन एटाक गर्व बुद्धि करे जन्म उच्च कूड़े जात ऐश्वर्य धन धान्य ऐश्वर्य भौतिक ऐश्वर्य मेटेरियल अफुलेन्स श्रुत मेटेरियल एजुकेशन जड़ विद्या
ଏଗୁଡ଼ା ହିଁ ଗର୍ବ। ଏମ୍ ଏ କରିଛି, ପି ଏଚ୍ ଡି କରୁଛି, ଡକ୍ଟରେଟ୍ କରୁଛି, ରିସର୍ଚ୍ଚ କରିଛି, କେତେ କ'ଣ ପାଞ୍ଚଟା ୟୁନିଭର୍ସିଟିରୁ ଡିଗ୍ରୀ ହାସଲ, ହଁ ପାଞ୍ଚଟା ୟୁନିଭର୍ସିଟି, କେତେ ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କରୁ ଡିଗ୍ରୀ ହାସଲ କରେ, ହଁ ପି ଏଚ୍ ଡି କରିଛି, ଡକ୍ଟରେଟ୍ କରିଛି। ଯିଏ ପି ଏଚ୍ ଡି କଲା ତା'ର ଫଟୋ ଫଟୋ ବାହାରିଛି ସବୁ ଖବର କାଗଜରେ, ଆଉ ଗୋଟେ ବିରାଟ ହେଇଗଲା ରେ ବାପା, ପି ଏଚ୍ ଡି କରୁଛି, ତା'ର ଫଟୋ ଉପରେ ଦର୍ଶନରେ ପି ଏଚ୍ ଡି କରୁଛି ବିଜ୍ଞାନ, କି ଗୋଟେ ବିରାଟ ହେଇଗଲା ଯେ କ'ଣ ଏଇଟା କ'ଣଟା ମୁଁ ନେବାର ଅଛି ରେ ବାବା, ପି ଏଚ୍ ଡି କରୁଛି, ଫଟୋ ବାହାରି ଆମକୁ ବାହାରି କେତେ କଥା, ହଁ ଗ୍ରେଟ୍ ଇନ୍ ମେଟେରିଆଲ୍ କାଲ୍କୁଲେସନ୍, ଏ ଭୌତିକ ଜଗତର ମାନଦଣ୍ଡରେ ଖୁବ୍ ବଡ଼ ସେ ନା କି ମୂଲ୍ୟଟା ଅଛି, ଏଇଟା କଥାଟା ତେଣୁ ତା ଗର୍ବ ଜନ୍ମ ଐଶ୍ୱର୍ଯ୍ୟ ସ୍ରୋତ ଶ୍ରୀ ଶ୍ରୀର ଗର୍ବ ସୌନ୍ଦର୍ଯ୍ୟ ଗର୍ବ ଏଗୁଡ଼ାକ ସୂର୍ଯ୍ୟ ଗର୍ବ ରହିଯାଉଛି। ଅକିଞ୍ଚନ ଦିନ ଅକିଞ୍ଚନ ହଉ କିନ୍ତିକା, ତେଣୁ ନୈବାରତ୍ୟ ଧାତୁ ବୈତୁ ଅକିଞ୍ଚନ ଗୋଚର, ଦିନ ଅକିଞ୍ଚନ ନହେଲେ ଆପଣ ଗୋଚରୀଭୂତ ହବ ନା, ତେଣୁ ଯାହାଙ୍କର ଏସବୁ କିଛି ନାହିଁ, ଦିନ ଅକିଞ୍ଚନ ତାଙ୍କରି ଠାକୁର ସେ କଥା ହିଁ କହିଲେ, ଅକିଞ୍ଚନ ହେଇକରି ସେବା ହିଁ କରୁଛନ୍ତି ସ୍କନ୍ଦ ଭାଗବତରେ ବ୍ରହ୍ମାଙ୍କର ସେଇ ଯେତେବେଳେ ଗର୍ବ ଭାଙ୍ଗିଛି ତାଙ୍କର ବ୍ରହ୍ମାଙ୍କ ବିମୋହନ ପରେ ସେତେବେଳେ ସେ କହିଛନ୍ତି ସ୍ତୁତି ଅଛି ବ୍ରହ୍ମାଙ୍କର, ବହୁ ସ୍ତୁତି ଅଛି ଦଶମ ସ୍କନ୍ଦ ଭାରତ ସହିତ ଗୋଟେ ସ୍ତୁତି ହେଉଛି ବ୍ରହ୍ମାଣ୍ଡଙ୍କର ସ୍ତବକ୍ତି, ତସ୍ତୁ ମେ ନାଥ ସୁରି ଭାଗ ଭବିତ୍ରବାନ୍ୟତ୍ରୁବାତରସ୍ଥାଂ ଜନାମ କୋପି ଭବଜନାନ ଭୂତ୍ୱା ନିଷେବେ ତବ ପାଦ ପଲ୍ଲବ, ଏ କଥା କହିଲେ ଏଇ ଭଗବାନ ହେ ପ୍ରଭୁ, ଏଇ ନରଜନ୍ମରେ ହଉ ବା ଅନ୍ୟତ୍ର ଜନ୍ମ ହଉ ବା ତୀର୍ଯ୍ୟକ ଯୋନି ପ୍ରାପ୍ତ ହେଉ, ସେଥିରେ ମୋର କିଛି ଗୋଟିଏ ପ୍ରାର୍ଥନା କେବଳ, ମୋର ଏକମାତ୍ର ଭାଗ୍ୟ ଏ ଲାଭ ହଉ ଯଦ୍ୱାରା ଏମାନେ କେଡ଼େ ଭାଗ୍ୟବାନ ଏଇ ଗୋବସା ଗୁଡ଼ିକୁ ଗୋପ ବାଳକମାନେ, ଏ ଭାଗ୍ୟ ମୋର ନାହିଁ, ମୋ ସେ ଭାଗ୍ୟ ପ୍ରାପ୍ତ ହଉ ଯଦ୍ୱାରା ଆପଣଙ୍କ ଭକ୍ତମାନଙ୍କ ମଧ୍ୟରେ ରହି ଆପଣଙ୍କର ପାଦ ପଲ୍ଲବ ସେବା କରିବି, ଏ ପ୍ରାର୍ଥନା କରିଥିଲେ, ମୋର ଏଗୁଡ଼ାକ ଦରକାର ନାହିଁ ନେଇଯାଆନ୍ତୁ, କାରଣ ଦିନ କିଞ୍ଚନ ଯଦି ନ ହେବେ ମୁଁ ଆପଣଙ୍କୁ ପାଇପାରିବି ନାହିଁ। ପରବର୍ତ୍ତୀ ମହାପ୍ରଭୁ ରୂପରେ ଆସିଲେ କୃଷ୍ଣ, ପାଞ୍ଚଶହ ବର୍ଷ ତଳ କଥା, ସେ ବ୍ରହ୍ମା ହରିଦାସ ରୂପରେ ଆସିଲେ, ବ୍ରହ୍ମ ହରିଦାସ ଯୌବନ କୂଳରେ ଜାତ ହେଲେ, ଯେଉଁଥିରେ କି ଜନ୍ମର ଗର୍ବଟା ରହିବ ନା, ନିଜ ଯୌବନ ଲେଚ୍ଛ ଜାତିରେ ଜାତ, ହଁ ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ଦିନ କିଞ୍ଚନ କିପରି ହେଇଥାନ୍ତି, ହରିଦାସ ଠାକୁରଙ୍କର ନାମାଚାର୍ଯ୍ୟ ହରିଦାସ ଠାକୁରଙ୍କ କଥା ଅଛି, ସେ କୃପା ପ୍ରାର୍ଥନା କରିଥିଲେ ସେ ପ୍ରାପ୍ତ ହେଲେ ପରବର୍ତ୍ତୀ ଜନ୍ମରେ, ସେ ମହାପ୍ରଭୁ ଯେତେବେଳେ ଆସିଥିଲେ ସେ ଆସିଲେ, ତେଣୁ କେବଳ ସେ ଶୁଦ୍ଧ ହେତୁକି ଭକ୍ତି ନିମିତ୍ତ ହିଁ ଯତ୍ନ କରିବା ପାଇଁ ପଡ଼ିବ, ଅନ୍ୟ କୌଣସି ନିମିତ୍ତ ଯତ୍ନ କରିବା ନାହିଁ, ସେଥିପାଇଁ ନାଦମନି କହୁଛନ୍ତି ସୁନଟ ଇଣ୍ଡିଓ ରାଣୀ ମାନେ ଟୁ କିପ୍ ୟର୍ ବଡି ଧରଭରଣ ପାଇଁ ସୁରକ୍ଷା ପାଇଁ ଧର୍ମ ଉଦ୍ଧାର କରିବାର କୌଣସି ଆବଶ୍ୟକତା ନାହିଁ, ପ୍ରଚେଷ୍ଟା କରିବାର କେବଳ ଏକ ମାତ୍ର ଅହେତୁ ଭକ୍ତି ନିମିତ୍ତ ପ୍ରଚେଷ୍ଟା କର, ତ ସେଇ ହେତୁ ପ୍ରହେତୁ ହେତୁ କୋବିଧ ନ ଲଭ୍ୟତେ ଜନଧର୍ମ ଉପର୍ଯ୍ୟଥ ତଲଭ୍ୟତେ ଦୁଃଖ ବଦନ୍ୟତ ସୁଖଂ କାଳେନ ସର୍ବତ୍ର ଗଭୀର ରଙ୍ଗସା, ପ୍ରଥମ ସ୍କନ୍ଦ ଭାରତରେ ସେଥିପାଇଁ ଏ କଥା କୁହାଯାଇଛି, କେବଳ ଏଥିପାଇଁ ବିନା ଯତ୍ନେ ଦୁଃଖେ ରୋଗ ತಪಸೈವ ಹೇತೋ ಪ್ರಯತೀತ ಗೋವಿಂದೋ ಗೋವಿಂದ ಬುದ್ಧ ಪಂಡಿತ ಲೋಕ ಜೇ ಪ್ರಕೃತರೇ ಸೈ ಭಕ್ತಿ ಲಾಭ ನಿಮಿತ್ತ ರಾಮ ಪ್ರಭುಪಾದಿ ಮಹಾರಾಜ ಗ್ರೀಜ ಕೃಷ್ಣ ಕಾನ್ ಸೇಷ ಸೈ ಭಕ್ತಿ ಲಾಭ ನಿಮಿತ್ತ ಮಾತ್ರ ಪ್ರಚೇಷ್ಟಾ ಕರ ಅನ್ಯ କୌଣସି ନିମିତ୍ତ ପ୍ରଚେଷ୍ଟା କରିବା ଆବଶ୍ୟକତା ନାହିଁ। କେବଳ ତ ଭକ୍ତି ଲାଭ ନିମିତ୍ତ ପ୍ରଚେଷ୍ଟା କରିବ ସମ୍ପୂର୍ଣ୍ଣ ରୂପେ, ଯାହା କହନ୍ତି କମ୍ପ୍ଲିଟଲି 100% ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ଶୁଣତ୍ୱ ଆଚରଣ କରି କୃଷ୍ଣଙ୍କ ସେବାରେ ନିଯୁକ୍ତ ହୋଇଯିବ ମାନେ ସେତେବେଳେ ଦେଖିବ କୌଣସି ଅସୁବିଧା ହେଉ ନାହିଁ। ଯେ କୃଷ୍ଣ ଯେ ବିଶ୍ୱମ୍ଭର ଯାହା ଆବଶ୍ୟକତା ଯେ ସମସ୍ତ ବିଶ୍ୱକୁ ଯୋଗାଉଛନ୍ତି, ତୁମର କାହିଁକି ଅଭାବ ରହିଯିବ, ତୁମର ଆବଶ୍ୟକତା ମେଣ୍ଟିବ ନାହିଁ କାହିଁକି। ମୋର ଯେଉଁ ଖାଦ୍ୟ ଦରକାର ପାଇଁ ଶରୀର ରକ୍ଷା ପାଇଁ ଯାହା ଦରକାର ନିଶ୍ଚିତ ଭାବରେ ମିଳିଯିବ। ସରଟା ଯେତେବେଳେ କୃଷ୍ଣଙ୍କର ସେବାରେ ନିଯୁକ୍ତ ହୋଇଯିବ ସେତେବେଳେ କୃଷ୍ଣଙ୍କର ବସ୍ତୁ ହୋଇଯିବ ନା, ସେ କୃଷ୍ଣଙ୍କର ବସ୍ତୁ ହୋଇଯିବ। ଜୀବର ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ, ଜୀବର ସ୍ୱରୂପ କୃଷ୍ଣ ଏକମାତ୍ର ସେବ୍ୟ ବସ୍ତୁ ଥିଲେ ତାଙ୍କର ସେବକ ନିତ୍ୟ ସେବକ ତାଙ୍କ ସେବା ତ ନିଯୁକ୍ତ ହୋଇଯିବ ସେତେବେଳେ ଏ ସ୍ୱରଟା ତାଙ୍କର ବସ୍ତୁ ହୋଇଗଲା। ତେଣୁ ୟାର ଆବଶ୍ୟକତା ଯାହା ସେ ବିଶ୍ୱମ୍ଭର ସମସ୍ତଙ୍କୁ ଯୋଗୁଛନ୍ତି କାହିଁକି ଦେବେ, ତାଙ୍କ ବସ୍ତୁର ସୁରକ୍ଷା ସେ କରିବେ। ତୁମେ ଯଦି ପ୍ରଚେଷ୍ଟା କରିବ ଏ ସ୍ୱରଟାକୁ ରକ୍ଷା କରିବା ପାଇଁ ତୁମେ ରକ୍ଷା କରିପାରିବ, କଦାପ ରକ୍ଷା କରିପାରିବ, ପାରିବ ନା କିଏ ପାରୁଛି। କିଛି ପ୍ରକାର ସୁରକ୍ଷାର ବ୍ୟବସ୍ଥା ଯିଏ କରୁଛନ୍ତି, ଯେଉଁମାନେ ରାଜା ବା ଶାସକ ବା ପ୍ରଧାନମନ୍ତ୍ରୀ ହେଇଛି, କେତେ ସୁରକ୍ଷାର ବ୍ୟବସ୍ଥା କରା ହେଇଛି, ଲକ୍ଷ ଲକ୍ଷ ଟଙ୍କା ତାଙ୍କର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି ଦିନକୁ, ଅଥଚ ସେ ସୁରକ୍ଷିତ ହେଇ ପାରୁନାହାନ୍ତି। କୃଷ୍ଣ ବିନା ରକ୍ଷାକର୍ତ୍ତା କିଏ କେହ ଅଛି, କୃଷ୍ଣ ବିନା ରକ୍ଷାକର୍ତ୍ତା କେହ ନା, କୃଷ୍ଣ ଏକମାତ୍ର ରକ୍ଷକ, ରକ୍ଷକ ପାଲକ ମା, କୃଷ୍ଣ ଆମର ଏକମାତ୍ର ରକ୍ଷକ, କୃଷ୍ଣ ଆମର ଏକମାତ୍ର ପାଲକ, ଆଉ କିଏ ଆମ ରକ୍ଷକ ପାଳକ ହୁଅନ୍ତି, ସେ କଥା ହେଇପାରୁଛି। ସବୁ ମହାଜନଙ୍କର ଏଇ ଗୋଟିଏ କଥା, ସାଧୁଶାସ୍ତ୍ର ଏ ଗୋଟିଏ ଉପଦେଶ ଦିଆଯାଉଛି। ତେଣୁ ମାନବ ଜନି ଦର୍ଶଦୁଲ ମାନବ ଜନି ମିଳିଛି ଏଇ ଗୋଟିଏ ଯତ୍ନ କରିବାକୁ ପଡ଼ିବ, ସର୍ବତ୍ର ଲଭ୍ୟତେ ରହିବା ଯଥା ଦୁଃଖ ଅଯତ୍ନ ପାହ। ଦୁଃଖ କ'ଣ କିଏ ଚାହୁଁଛି, କେହି ଦୁଃଖ ତ ଚାହୁଁନାହାନ୍ତି। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁ ଦର୍ଶନ, ଏ ଦୁଃଖ ଏ ଦୁନିଆରେ ବହୁତ, ଜନ୍ମ ମୃତ୍ୟୁ ଜର ଆଉ ବ୍ୟାଧି, ଏକୁ କିଏ ଚାହୁଁଛି, କିଏ ଚାହୁଁଛି, ସବୁ ଚାହୁଁଛନ୍ତି ମୁଁ ମରିବି ନା, କଥା ସବୁଦିନ ରହିବି, ମୃତ୍ୟୁ ନ ଆସୁ, ଆଉ ଜନ୍ମ ହେବି ନା, ଆଉ ମାତୃପୃଥିବୀରେ ଆଉ ପାରିବି ନା, ଜନ୍ମ ଯନ୍ତ୍ରଣା ବାର୍ଦ୍ଧକ୍ୟ ବୃଦ୍ଧ ହେବି ନା, ବୃଦ୍ଧାବସ୍ଥା ବୃଦ୍ଧକାଳ ଆଇଲ ସବୁ ସୁଖ ବାଗିଲ, ବୃଦ୍ଧାବସ୍ଥା ଦ୍ୱାରା ଆସିଯିବ ସବୁ ସୁଖ ବାଗିଗଲ, ବାର୍ଦ୍ଧକ୍ୟ ଅବସ୍ଥା କେହି ଚାହୁଁନାହାନ୍ତି। ଯୁବକ ରହିବା ପାଇଁ ସବୁବେଳେ ଯୌବନାବସ୍ଥା ସବୁବେଳେ ଥାଉ ଆମର, କୃଷ୍ଣ ହିଁ ନିତ୍ୟ ଯୁବକ, ନିତ୍ୟ ନର ଯୌବନ ଉଞ୍ଚ, ନୂତନ ଯୁବକ ସବୁବେଳେ ସେ ବୃଦ୍ଧ ହେଉନାହାନ୍ତି ଏଇଭଳି, ତେଣୁ ସେ ବାଗ୍ୟ ସମସ୍ତେ ଚାହୁଁଛନ୍ତି କେନ୍ତୁ ବୃଦ୍ଧାବସ୍ଥା ତ ଆସୁଛି ନା, ମୃତ୍ୟୁ ତ ଆସୁଛି ନା, ଯେତେ ଚେଷ୍ଟା କଲେ ମୃତ୍ୟୁକୁ ତୁମେ ଏଡ଼େଇ ପାରିବ ନା, ଏ ଦୁଃଖ ନ ଚାହିଁଲେ ସୁଦ୍ଧା ଆସୁଛି ଯେପରି ସର୍ବତ୍ର ଲଭ୍ୟତେ ଦୈବା ଯଥା ଦୁଃଖ ଅଯତ୍ର ବାହ, ବିନା ଯତ୍ନ ଯତ୍ନ ନ କଲେ ଯେଉଁ ଦୁଃଖ ଗୁଡ଼ାକ ଆସୁଛି ସେହିପରି ବିନା ଯତ୍ନରେ ଯତ୍ନ କରିବା ପ୍ରଚେଷ୍ଟା କରିବାର କୌଣସି ଆବଶ୍ୟକତା ନାହିଁ। ବିନା ଯତ୍ନରେ ତୁମର ଯାହା ପ୍ରାପ୍ୟ ଅଛି, ମୋ ପାଇଁ ଯାହା ଯାହା କହନ୍ତି ଆଲର୍ଟେଡ଼ ହେଇଛି, ଏ ଶରୀର ଯାହା ସୁଖ ଦୁଃଖ ଭୋଗିବା ପାଇଁ ଆଲର୍ଟେଡ଼ ହେଇଛି ତାହା ନିଶ୍ଚିତ ଆସିବ, ତାହାକୁ କେହି ବନ୍ଦ କରି ପାରିବେ ନା। ସର୍ବତ୍ର ଲଭ୍ୟତ ରହିବା ଯଥା ଦୁଃଖ ଯତ୍ନ, ବିନା ଯତ୍ନରେ ଯେବେ ଦୁଃଖ ଗୁଡ଼ା ଆସୁଛି ସେପରି ବିଶେଷ ସୁଖ ଯେଉଁ ଗୁଡ଼ାକ ଇନ୍ଦ୍ର ସୁଖ ବିଶ୍ୱ ସୁଖ ବୋଲି ଯେଉଁ ଯାହା ପକ୍ଷରେ ଧାବମାନ ହେଉଛନ୍ତି, ଏଠି ସମସ୍ତେ ବଦ୍ଧ ଜୀବ ମାତ୍ରେ ତାହା ବିନା ଯତ୍ନରେ ଆସିବ, ସେଥିପାଇଁ ଯତ୍ନ ବା ପ୍ରଯତ୍ନ କରିବା କୌଣସି ଆବଶ୍ୟକତା ନାହିଁ। ସେଇ କଥା ହିଁ କହୁଛନ୍ତି ନା, ତୁମେ ଏକମାତ୍ର ପ୍ରଯତ୍ନ କର ସେଇ କୃଷ୍ଣ ଭକ୍ତି ଲାଭ କରିବା ପାଇଁ। জন্ম নেইছে কৃষ্ণে ভক্তি করিবার, কৃষ্ণ ভক্তি বিনা আর সব মিথ্যায় সংসার, একমাত্র কথা। সেইটাই একমাত্র যত্ন করা, অন্য কিছু পাই যত্ন করা উচিত নয়। দেখ তোমার সব আবশ্যকতা কৃষ্ণ বিশ্বম্বর, কৃষ্ণ সর্বশক্তিমান স্বতন্ত্র ইচ্ছাময় পুরুষ, তাঙ্ক ইচ্ছারে যাহা কিন্তু সৃষ্টি স্থিতি প্রলয় ক্রিয়া হচ্ছে। যদি ইচ্ছা ন করিবে গোটে ঘাস পত্র সেটা বলি পারিব না, গোটে ব্লেড অফ গ্রাস উইল সেক। তেণু তাঙ্কর ইচ্ছা ন হলে তুমি কি করি, আশা মাত্র জীব করে তবে ইচ্ছা বলে। ম্যান সপোজ গড ডিসপোজ ইংরেজির কথা আসবে, কৃষ্ণ ইচ্ছা ন করলে কে হব, তুমি ইচ্ছাই করে করিপারিব, জীব বলে আমি করি তাই সত্য নয়। জীব কি করিতে পারে, তুমি না করিলে। তাই প্রতিদিন ঠাকুর মহাজন সূত্রে শিক্ষ করছে, আপন যদি ইচ্ছাই ন করি আপন যদি জীব কি করবে, জীব নিঃশক্তিক, জীবর কি শক্তি আছে, সর্বশক্তিমান ভগবান সে হচ্ছেন পরমেশ্বর, পরম নিয়ন্ত্রণকারী, সুপ্রিম কন্ট্রোলার, সেসব নিয়ন্ত্রণ করছেন। জীব কন্ট্রোল ইস কন্ট্রোল, সে নিয়ন্ত্রিত হচ্ছে, সে কি করবে, সেই সম্পূর্ণ রূপে সেই ভগবানঙ্ক উপর নির্ভরশীল। সে কথা মহাজন সূত্রে নারদ কহছেন, সমস্ত সাধু শাস্ত্র মহাজন এই কথাই কহছেন। কিন্তু যেমানে মূর্খ, যেমানে আধ্যাত্মিক, সেমানে নিজে করিবা পাই চাহুছ, নিজে বা কম করিব, যাহা কুহাযাই তোমার যে বর্তমান বড় বীর্য প্রকাশ করুছ, শক্তি সামর্থ্য প্রকাশ করুছ, সে শক্তির উৎস কে, কোটু পাইছ তাকে চিন্তাই করিবার কথা। সোর্স ইজ ওয়ান, উৎস বটে, সে হচ্ছেন সে ভগবান কৃষ্ণ, সে কৃপা করিকি শক্তি সঞ্চার করছেন। যেতবে সে উইথড্র করে নেবে, সে শক্তিকে নিয়ে যাবে তোমার, সেতবে তুমি গোটে ঘাস পত্তা উঠেই পারিবার শক্তি তোমার রইব না, তুমি কি করিবে, তোমার সে অস্মিতা কোঠি রহব, কি কথা গভীর ভাবে চিন্তা করিবার। তেণু মহাজন গল্পে নারদমুনি এ কথা কহছেন, সে হচ্ছে বাস্তবিক বুদ্ধিমান ব্যক্তি, বিদ্বান ব্যক্তি, সে সম্পূর্ণরূপে কৃষ্ণক নির্ভরশীলতা আচরণ করছে। অতি মহত্বপূর্ণ বস্তু লাভ নিমিত্ত প্রয়াস করিবা উচিত নুহে, সে একমাত্র মহত্বপূর্ণ বস্তু সে হচ্ছে কৃষ্ণ ভক্তি, সেই প্রয়াস করিব, যাহাকি ব্রহ্মলোক ঠারু আরম্ভ করি পাতাল লোক পর্যন্ত উদ্ভব, পাতাল লোক পর্যন্ত ভ্রমণ করে ব্যক্তি প্রাপ্ত হই পারে না, যে ধন সেই ধন সে কৃষ্ণ ভক্তি। যেপরে আমি ইচ্ছা ন করতে সেটা আমাকে দুঃখ ভোগ করিবাকে পড়ুছি বা দুঃখ আসি আমার পাখে পৌঁছুছি, ঠিক সেইপরি ইন্দ্রিয় সুখ সময়ক্রমে আসি পৌঁছিব। প্রহ্লাদ মহারাজ মধ্যে সেই কথা কইছেন, সুখম ইন্দ্রকুণ্ড ইত্যাদেহ যোগীন দেহীন সর্বত্র লভ্য দৈবা যথা দুঃখম অযত্রত, প্রয়াস ন কর্তব্য যত আয়ুর্বয় পরম ন তথা বিন্দতে ক্ষেম মুকুন্দ চরণাম্বুজম। প্রহ্লাদ মহারাজঙ্কর কথা, সে মহাজন নাদমুনি ভাবে দ্বাদশ মহাজন মধ্যে প্রহ্লাদ জনক ভীষ্ম, সে সে কথা আর্থিক অভিবৃদ্ধি করি বা তদ্রুপ যোজনা প্রণয়ন করি ইন্দ্র তৃপ্তি বা ভৌতিক সুখ বৃদ্ধি নিমিত্ত চেষ্টা করিবা উচিত নুহে, কারণ এতে কেবল সময় ও শক্তির অযথা অপব্যয় হইথায়, কিছুই বাস্তব লাভ হুয়ে না। যদি ব্যক্তি কৃষ্ণ চেতনা লাভ করিবা দিগরে প্রচেষ্টা করিব তাহলে সে নিশ্চয় দিব্য স্থিতি লাভ করিব, আর্থিক অভিবৃদ্ধি দিগরে প্রচেষ্টা করিবার কোনসি বাস্তবিক সুফল মিলু না। কেতে যোজনা কেতে বিরাট বিরাট যোজনাকারী কোন কেতে যোজনা করেনি সব বিফল হয়ে যাচ্ছে, কাইছি স্ট্যাটিস্টিক্স মিলুছি কোনটা সফল হলানি আপনার, এভরিথিং ফেলিওর, অল প্রজেক্ট ফেলিওর। তাই আধ্যাত্মিকর কেতে কথা আসছে কম, সেই দারিদ্র দূরীকরণ কৃষ্ণ লক্ষ্মীপতি, কৃষ্ণ হচ্ছে লক্ষ্মীপতি, লক্ষ্মী সদস্য সম্ভ্রম সেব্যমান ହଜାର ହଜାର ଲକ୍ଷ୍ମୀ ସେ ସେବା କରୁଛନ୍ତି ଜାଣି ସମ୍ଭବ ସରକାର ସେବା କରୁଛନ୍ତି ତେଣୁ ସେ ଯେତେବେଳେ କୃପା ନ କରି ତୁମେ କ'ଣ ତୁମର ଦାରିଦ୍ର୍ୟ ଦୂର କରିପକେଇବ ନା ଦାରିଦ୍ର୍ୟ ଦୂର କରିବାର କେତେ ଯୋଜନା କରାହଉଛି ଆଉ ବାହାରୁଛି କ'ଣ ନା ସେ ବାଟ ମାରଣା ହେଇଗଲା ଧନଗୁଡ଼ାକ ନା ନାଇଁ ହଉ ବାଟ ମାରଣା ହେଇଗଲା ବାପା କିଏ ଦାରିଦ୍ର୍ୟ ଦୂର ହେଲା ନା ବାଟ ମାରଣା ହେଇଗଲେ କୁଆଡ଼େ କୁଆଡ଼େ ଗଲାଣି ଚାଲି ହ୍ୱାଟ୍ ଇଜ୍ ଦିସ୍ ସୁଦାମା କେଡ଼େ ବଡ଼ ଦରିଦ୍ର ଥିଲା ଯେ କି ମୁଠାଏ ଖୁଦ ଭଜା ଦେଇଥିଲା ଇଏ କେତେ ଲକ୍ଷ୍ମୀ ଫଟି ଭଳିଆ ଆସିଲା ତାଇ ତାଙ୍କ ଦଶମ ସ୍କନ୍ଦ ଭାଗବତରେ କଥା ଅଛି ସୁଦାମ ଦରିଦ୍ର ଭଞ୍ଜନ ସୁଦାମ ବଡ଼ ଭଗବାନଙ୍କର କୃଷ୍ଣଙ୍କର ବନ୍ଧୁ ଥିଲା ସଖା ଥିଲା ଭକ୍ତ ଇ ଅତି ପ୍ରିୟ ଭକ୍ତ ଥିଲେ ସପାଠୀ ଥିଲେ ଏକାଠି ଏକତ୍ର ଅଧ୍ୟୟନ କରୁଥିଲେ ସେ ସାନ୍ଦୀପନୀ ମୁନିଙ୍କର ଆଶ୍ରମରେ କିନ୍ତୁ ସେ ବଡ଼ ଗରିବ ନିଶ୍ୱ ଜୀବନ ଯାପନ କରୁଥିଲେ ଭଗବାନ ବିଷ୍ଣୁଙ୍କର ସଖା ହେଲେ ସୁଦ୍ଧା କୃଷ୍ଣଙ୍କର ସଖା ହେଲେ ସୁଦ୍ଧା ତାଙ୍କର ପତ୍ନୀ ପ୍ରତିଦିନ କହୁଥାନ୍ତି ତୁମର ବନ୍ଧୁ ସଖା ଯେ କି ଦ୍ୱାରକାଧୀଶ ହେଇଛନ୍ତି ଦ୍ୱାରକା ରାଜା ହେଇଛନ୍ତି କାହିଁକି ତାଙ୍କ ପାଖକୁ ଯାଉନା ଯା ତାଙ୍କ ପାଖକୁ ଧନ ମାଗ ସେ ତ ଯାଇଛନ୍ତି ଭଗବାନଙ୍କୁ କିଛି ମାଗିବାକୁ ହୁଏ ନା ନ ଧନଂ ନ ଜନଂ ନ ସୁନ୍ଦରୀ କବିତା ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ରହେ ଭଗବାନ କିଛି ମାଗିବା ଦରକାର ଧନ ମାଗିବା ଦରକାର ନାହିଁ ଜନ ମାଗିବା ଦରକାର ନାହିଁ ସୁନ୍ଦରୀ ସ୍ତ୍ରୀ ମାଗିବା ଦରକାର ନାହିଁ ମୁକ୍ତି ମଧ୍ୟ ପ୍ରାର୍ଥନା କରୁନି ଭଗବାନ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ମୋର ଗୁଣ କର୍ମ ଅନୁଯାୟୀ ଯେଉଁ ଜନ୍ମ ପାଇବାର ଅଛି ସେ ଜନ୍ମ ମିଳୁ କିନ୍ତୁ ପ୍ରତ୍ୟେକ ଜନ୍ମରେ ଆପଣଙ୍କ ଦାସ ବି ଆପଣଙ୍କ ସେବାଇ କରିବି ଭଗବାନ ଏଇଟା ପ୍ରାର୍ଥନା ସୁଦାମା ଏ କଥା ଭଲ କ'ଣ ଜାଣିଥିଲେ ମାଇକିନା ଲୋକ ତ ବୁଦ୍ଧି ନା ଇନଫିରିୟର କନସନେସ୍ ଆଇ ଏଭର୍ ଇଲିଭେଟେଡ୍ ୱୁମେନ୍ ମେ ବି କନସନେସ୍ ଇଜ୍ ଇନଫିରିୟର ଏ କଥା କୁହାଯାଇଛି କନସନେସ୍ ଚେତନା ନିଚ ଦେଢ଼ ବଡ଼ ହଉନା କାହିଁକି ତେଣୁ ସେତେବେଳେ କଥା କହିଲେଣି ପୁଣି ପତିପ୍ରତା ବ୍ରାହ୍ମଣୀ ପାତିବ୍ରତ୍ୟ ତାଙ୍କର ଥିଲା ଆଉ ପ୍ରତିଦିନ ଶୁଷ୍କ ମୁଖରେ ଦରିଦ୍ର ପତିଙ୍କ ପାଖକୁ ଆସିକରି ବହୁ କଥା କହୁଥିଲା ନନୁ ବ୍ରହ୍ମଣ ଭଗବତ ସଖା ସାକ୍ଷାତ ଶ୍ରୀହପତି ବ୍ରହ୍ମଣ୍ୟଶ୍ଚ ଶରଣ୍ୟଶ୍ଚ ଭଗବାନ ସତ୍ୱଦର୍ଶ ହେ ବ୍ରାହ୍ମଣ ବ୍ରାହ୍ମଣ ହି ଦରତ ଶରଣ୍ୟ ସାକ୍ଷାତ ଶ୍ରୀପତି ଜାତଶ୍ରେଷ୍ଠ ଭଗବାନ ଶ୍ରୀକୃଷ୍ଣ ଆପଣଙ୍କର ସଖା ତୁ ପେଇତି ମହାଭାଗ ସାଧୁନାଞ୍ଚ ପରାୟଣ ଦାସ୍ୟତି ଦ୍ରବିଣଂ ଭୂରି ସେଦତି ନ କୁଟୁମ୍ବିନେ ହେ ମହାଭାଗ ଆପଣ ସାଧୁମାନଙ୍କର ପରମ ଗତି ସ୍ୱରୂପ ସେଇ କୃଷ୍ଣଙ୍କ ନିକଟକୁ ଯାଆନ୍ତୁ ତାହେଲେ ତ ସେ ଆପଣଙ୍କୁ ବହୁ ପୋଷ୍ୟ ପାଳନରେ ଅସମର୍ଥ ହେଇଥିବାର ଦେଖିଲେ ପ୍ରଭୁ ତ ଧନ ଦାନ କରିବେ ପିଲାଙ୍କୁ ପୋଷିପାରୁନାହିଁ ଖାଇବାକୁ ଦେଇପାରୁନାହିଁ ତେ ଦରିଦ୍ର ଲକ୍ଷ୍ମୀପତି ଭଗବାନ ଧନ ଦେବେ ତେଣୁ ତାଙ୍କ ପାଖକୁ ଯିବାକୁ ବ୍ରାହ୍ମଣୀ ସୁଦାମାଙ୍କୁ ଅନୁରୋଧ କରିଥିଲେ ଯେଉଁ ଭଗବାନ ଜଗଦ୍ଗୁରୁ ଯିଏକି ସ୍ମରଣ ମାତ୍ରେ ମାନବକୁ ସ୍ୱକୀୟ ପାଦ ପଦ୍ମ ପରିକି ନିଜକୁ ମଧ୍ୟ ପ୍ରଦାନ କରିପାରନ୍ତି ସେପରି ସ୍ଥଳେ ଆପଣଙ୍କୁ ସାମାନ୍ୟ ଧନ କାହିଁକି ନ ଦେବେ ସେ ପତ୍ନୀଙ୍କ କଥାରେ ସୁଦାମା ବ୍ରାହ୍ମଣଙ୍କର ଦ୍ୱାରକା ପରିକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବା ପାଇଁ ଯାହା ହଉ କହିଲାଣି ବହୁତ ଲଗେଇଲାଣି ହଁ ଯିବା ଟିକେ ତାଙ୍କୁ ଭେଟିବା ବନ୍ଧୁକୁ ଧନ ମାଗିବା ଫାଗିବା ପାଠ ନାହିଁ ସେ ମାଗିବାକୁ ବି ଦରକାର ନାହିଁ ସର୍ବନ୍ତର୍ଯ୍ୟାମି ସାକ୍ଷାତ ଶ୍ରୀହରି ସେ ବ୍ରାହ୍ମଣଙ୍କର କାରଣ ଅବଗତ ହେଇ ଚିନ୍ତା କଲେ ସଖା ପୂର୍ବେ କେବେ ହେଲେ ସମ୍ପଦ ଭିଳାସୀ ହେଇ ମୋର ଶରଣାଗତ ହେଇନାହାନ୍ତି ପରନ୍ତୁ ବର୍ତ୍ତମାନ କେବଳ ମାତ୍ର ପତିପ୍ରତା ଭାର୍ଯ୍ୟାର ପ୍ରୀତି ସାଧନ କାମନାରେ ମୋ ନିକଟରେ କୁ ଉପସ୍ଥିତ ହେଉଛନ୍ତି ଆସି ସୁତରାଂ ଏହାକୁ ଦେବତୁଲ୍ୟ ଐଶ୍ୱର୍ଯ୍ୟ ପ୍ରଦାନ କରିବି ଚିନ୍ତା କଲେଣି ବସି ସୁଦାମା ବ୍ରାହ୍ମଣ ଘରକୁ ଆସିଲା ବେଳେ ବନ୍ଧୁଙ୍କ ନିମିତ୍ତ କିଛି ଅତି ପୁରୁଣା ତା ପଡ଼ିଶା ଘରୁ ମାଗିକିରି ଆଣିକି ତା ଭାର୍ଯ୍ୟା ଦେଇଥିଲା ଘରେ ନାହିଁ କିଛି କିଛି ପୁରୁଣା ଚୁଡ଼ା ଖୁଦ ଭଜା ଆଣିଥିଲେ ତା ସେ ମଳିନ ବସ୍ତ୍ରରେ ବାନ୍ଧି ଲୁଚେଇକି ରଖିଥିଲେ ଭଗବାନ ଅନ୍ତର୍ଯ୍ୟାମୀ ତ ସବୁ ଜାଣିଥାନ୍ତି ତେଣୁ ସେ ଏହା କ'ଣ କହି ବ୍ରାହ୍ମଣ ଲୁଚେଇ ରଖିଥିବା କାଖରେ ଗୁଞ୍ଜିକି ରଖିଛନ୍ତି ନାଚ ମାରୁଛି କ'ଣ ଦେବେ କି ଐଶ୍ୱର୍ଯ୍ୟ ଅଲୌକିକ ଐଶ୍ୱର୍ଯ୍ୟ ମୁଁ କ'ଣ ଆଣିଛି ବୁଝିପାରୁ ନା ଏହା କ'ଣ କହି ବ୍ରାହ୍ମଣ ଲୁଚାଇ ରଖିଥିବା ଚାଉଳିଆ ଚୁଡ଼ା ଭଜା ଟାଣି ନେଇଗଲେ ସେଥିରୁ ଏକ ମୁଷ୍ଟି ଭକ୍ଷଣ କରି ଦ୍ୱିତୀୟ ମୁଷ୍ଟି ଗ୍ରହଣ କରିବା ମାତ୍ରେ ପତିବ୍ରତ ରୁକ୍ମିଣୀ ତାଙ୍କର ହାତ ଧରି ପକେଇଲେ ଏକାବତାଳମ ବିଶ୍ୱାତ୍ମାର ସର୍ବସମ୍ପଦ ସମୁଦ୍ରେ ଅସ୍ମିନ୍ ଲୋକେ ଭବା ମୁଷ୍ଟି ତୋଷ କାରଣ ଏ କଥା ରୁକ୍ମିଣୀ ଦେବୀ କହିଲେ ହେ ସର୍ବନ୍ତର୍ଯ୍ୟାମୀ ଏକ ମୁଷ୍ଟି ଭକ୍ଷଣରେ ଏହି ବିପ୍ରଙ୍କର ଇହଲୋକ ପରଲୋକରେ ମୋର କଟାକ୍ଷ ବିଳାସଭୂତ ଯାବତୀୟ ଐଶ୍ୱର୍ଯ୍ୟ ସିଦ୍ଧି ହେଇଗଲାଣି ଗୋଟାଏ ମୁଠା ଖାଇବାରେ ଆଉ ଅଧିକା କ'ଣ ଦରକାର ଏହାପରେ ଦ୍ୱିତୀୟ ମୁଷ୍ଟି ଭକ୍ଷଣ କର ମୋତେ ଏହାର ଅଧୀନ କରନ୍ତୁ ନାହିଁ ଆଉ ଦ୍ୱିତୀୟ ମୁଷ୍ଟି ଭକ୍ଷଣ କରି ମୋତେ ଏହାର ଅଧୀନ କରିଦେବେ ମୁଁ ତ ଆପଣଙ୍କ ଅଧୀନ ହେଇକି ରହିଛି ନା ଆଉ ଧରି କହିଲେ ଗୋଟାଏ ପୃଷ୍ଠ ତ ଯଥେଷ୍ଟ ହେଲାଣି ଯେ ଭଗବାନ ଶ୍ରୀକୃଷ୍ଣ ଲକ୍ଷ୍ମୀପତି ସନ୍ତୁଷ୍ଟ ଲକ୍ଷ୍ମୀ ସ୍ୱତଃ ଘଟନ୍ତି ଆସିକିରି ଦାରିଦ୍ର୍ୟ ଭଞ୍ଜନ କରିବାକୁ ଚାହ ତା ଲକ୍ଷ୍ମୀପତି କୃଷ୍ଣଙ୍କୁ ସନ୍ତୁଷ୍ଟ କର ଲକ୍ଷ୍ମୀ ବରଦା ହେଲେ ଦାରିଦ୍ର୍ୟ ତ ଦୂର ହବ ବିପ୍ର ସୁଦାମା ଶ୍ରୀକୃଷ୍ଣଙ୍କ ମନ୍ଦିରରେ ଅବସ୍ଥାନ କରି ପରଦିନ ଘରକୁ ଫେରିଲେ ବାଟରେ ଚିନ୍ତା କରିବାକୁ ଲାଗିଲା ହଉ ମୁଁ ହିରଣ୍ୟଦେବ ଶ୍ରୀକୃଷ୍ଣଙ୍କ ବ୍ରହ୍ମଣ୍ୟତା ସ୍ୱଚକ୍ଷୁରେ ଦର୍ଶନ କରିଛି ଯେହେତୁ ସେ ବକ୍ଷ ଦେଶରେ ଲକ୍ଷ୍ମୀ ଦେବୀଙ୍କୁ ଶ୍ରଦ୍ଧା ଧାରଣ କରନ୍ତି ମୋ ପରି ଅତି ଦରିଦ୍ରକୁ ସେଇ ବକ୍ଷରେ ଆଲିଙ୍ଗନ କରି ପକାଇଲେଣି ସେ ସ୍ୱର୍ଗାପ ବର୍ଗୟ ପୁଂସାଂ ରସାୟାଂ ଭୁବି ସମ୍ପଦାଂ ସର୍ବାସାମପି ସିଦ୍ଧିନାଂ ମୂଳଂ ତତ୍ଚରଣାର୍ଚ୍ଚନଂ ଶ୍ରୀକୃଷ୍ଣ ପାଦପଦ୍ମ ସେବନ ହିଁ ପୁରୁଷମାନଙ୍କର ସ୍ୱର୍ଗ ମର୍ତ୍ତ୍ୟ ପାତାଳସ୍ଥ ଯାବତୀୟ ଐଶ୍ୱର୍ଯ୍ୟ ସବୁପ୍ରକାର ସିଦ୍ଧି ମୁକ୍ତିଲାଭର ମୂଳ କାରଣ ସ୍ୱରୂପ ବ୍ରାହ୍ମଣ ଯେତେବେଳେ ନିଜ ଘର ପାଖରେ ପହଞ୍ଚିଲେ କିଛି ମାଗିନାହାନ୍ତି ତ ଖାଲି ଗଲେ ଚୁଡ଼ା ଭଜା ନେଇଥିଲେ ସେଟା ଟାଣିକିରି ଖାଇଦେଲେ ଆସିଲେ କେତେ ଖା ହବ କେବଳ ତାଙ୍କ ଘର ଆଉ ଚିହ୍ନି ପାରିଲେ ନା ଦେଖିଲେ ସେଠାର ଚତୁର୍ଦ୍ଦିଗରେ ସୂର୍ଯ୍ୟ ଅଗ୍ନି ଚନ୍ଦ୍ର ତୁଲ୍ୟ ଉଜ୍ଜଳ ବିମାନ ସମୂହ ବିରାଜମାନ ଅଛନ୍ତି ପକ୍ଷୀମାନେ ଆନନ୍ଦରେ କୋଳନାଦ କରୁଛନ୍ତି କୁମୁଦ କମଳ ପରି ଶୋଭିତ ଜଳାଶୟ ବିଶିଷ୍ଟ ବିଚିତ୍ର ଉପବନ ଉଦ୍ୟାନ ସେଠାରେ ଶୋଭା ପାଉଛି ପୁନଶ୍ଚ ଉତ୍ତମ ଭୂଷଣ ବିଭୂଷିତ ପୁରୁଷ ସୁନ୍ଦରୀ ସ୍ତ୍ରୀଗଣ ସେଟା ରହିଛନ୍ତି ଏସବୁ ଦେଖି ସେ ଭାବିଲେ ଏହା କ'ଣ ଏ ଗୃହ କାହାର ଏହା କିପରି ଏପରି ହେଲା ମୋ ଘର ତ ଏଇଠି ଥିଲା ଲକ୍ଷ୍ମୀପତି ଭଗବାନ ଶ୍ରୀକୃଷ୍ଣଙ୍କର କୃପା ଯୋଗୁଁ ସୁଦାମାର କିପରି ଦାରିଦ୍ର୍ୟ ଭଞ୍ଜନ ହେଲା ତାହା ବୁଝିବା ଉଚିତ ବ୍ରାହ୍ମଣ ଏପରି ଭାବୁଥିଲା ବେଳେ ବ୍ରାହ୍ମଣୀ ପତିର ଆଗମନ ବାର୍ତ୍ତା ପାଇ ଅତ୍ୟନ୍ତ ହର୍ଷୋତ୍ଫୁଲ୍ଲ ହୋଇ ଲକ୍ଷ୍ମୀଦେବୀଙ୍କ ସଦୃଶ ଗୃହରୁ ବହିର୍ଭୂତ ହେଲେ ବ୍ରାହ୍ମଣ ନିଜ ପତ୍ନୀଙ୍କୁ ମଧ୍ୟ ଚିହ୍ନି ପାରିଲେ ନା କାରଣ ତାଙ୍କ ପତ୍ନୀ ସେମାନେ ଦାସୀଗଣ ପରିବେଷ୍ଟିତ ହୋଇ ବିମାନ ଚାରିଣୀ ଦେବଙ୍ଗନା ସଦୃଶ ଦେଖାଯାଉଥିଲେ ତାପରେ ସେ ପତ୍ନୀଙ୍କ ସେ ଦୃଷ୍ଟ ଚିତ୍ତରେ ମଣିମୟ ସଦସ୍ତମ୍ଭଯୁକ୍ତ ଇନ୍ଦ୍ରାଳୟ ତୁଲ୍ୟ ନିଜ ମନ୍ଦିରରେ ପ୍ରବେଶ କଲେ ସୁଦମା ବିପ୍ରର କୁଡ଼ିଆ ଆଉ ନଥିଲା ତାହା ମଣିସ୍ତମ୍ଭ ସତ୍ତୁପିତୁ ମହେନ୍ଦ୍ର ଭବନ ହେଇଯାଇଥିଲା ସେ ମନ୍ଦିର ମଧ୍ୟରେ ତୁକ୍ତ ଫେନ ନିବ ଧବଳ ଶଯ୍ୟା ହସ୍ତିଦନ୍ତ ବିନିର୍ମିତ ପଲଙ୍କ ସୁବର୍ଣ୍ଣଦନ୍ତ ଯୁକ୍ତ ଚାମର ବ୍ୟଜନ ସୁକମଳାସ୍ତରଣ ବିଶିଷ୍ଟ ସ୍ୱର୍ଣ୍ଣମୟ ଆସନ ମୁକ୍ତାମାଳ ଖଞ୍ଜା ଯାଇଥିବା ଅତି ସୁନ୍ଦର ଚାନ୍ଦୁଆ ମହାମରକତମଣି ଯୁକ୍ତ ରତ୍ନ ପ୍ରଦୀପ ନାନା ରତ୍ନ ବିଭୂଷିତ ରମଣୀଗଣ ଏବଂ ସର୍ବପ୍ରକାର ସମ୍ପଦ ସମୃଦ୍ଧି ଦର୍ଶନ କରି ବିପ୍ର ଚିନ୍ତା କରିବାକୁ ଲାଗିଲେ ଏ କିପରି ହେଲା ଦରିଦ୍ରସ୍ୟ ସମୃଦ୍ଧି ହେତୁ ମହାବିଭୂତେର ବଲୋକତ୍ୟୋନୈବୋପଦ୍ଧିତ ଦୁରୁତ୍ତମସ୍ୟ ନିରନ୍ତର ଦାରିଦ୍ର୍ୟ ଦୁଃଖ ପ୍ରପୀଡ଼ିତ ମୋ ପରି ହତ ଭାଗାର ଏ ପ୍ରକାର ଐଶ୍ୱର୍ଯ୍ୟ ପ୍ରାପ୍ତି ବିଷୟରେ ମହାବିଭୂତିଶାଳୀ ଯଦୁତ୍ତମ ଶ୍ରୀକୃଷ୍ଣଙ୍କର ସାକ୍ଷାତକାର ବ୍ୟତୀତ ଅନ୍ୟ କୌଣସି କାରଣ ନାହିଁ ବ୍ୟାଖ୍ୟାନରୁ ଏହି ଶିକ୍ଷା ଲାଭ କରିବା ଉଚିତ କୃଷ୍ଣ ଭକ୍ତି ଲାଭ କୃଷ୍ଣ ପ୍ରୀତିବିଧାନ ବ୍ୟତୀତ ଦାରିଦ୍ର୍ୟ ଭଞ୍ଜନ ସୁଦୂର ପରାଭବ ତେଣୁ ଯେଉଁ ଶାସକ ବୃନ୍ଦ ଜନନେତାଗଣ ଲୋକମାନଙ୍କ ଦାରିଦ୍ର୍ୟ ଦୂର କରିବାକୁ ଅତ୍ୟନ୍ତ ଆଗ୍ରହୀ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରୀତିବିଧାନାର୍ଥୀ କର୍ମ କରନ୍ତୁ ଅଚିରେ ଦାରିଦ୍ର୍ୟ ଦୂର ହେବ ତା ନହେଲେ ଯେତେ ଯୋଜନା ପ୍ରଣୟନ କର ସବୁ ତ ଭଣ୍ଡୁର ହେଇଗଲା କେତେ କୋଟି ଟଙ୍କା ଋଣ ହେଇଗଲାଣି ଆପଣଙ୍କର ଋଣ ହେଇଗଲା ଋଣ କରି ଯାହା କହନ୍ତି ଋଣଙ୍କୃତ ଘୃତମ ପିବେ ଋଣଙ୍କୃତ ଏଇ କଥା ହିଁ ସାର୍ କହୁଛି। ସେଥିପାଇଁ ସାଧୁ ଶାସ୍ତ୍ର ମହାଜନ ଏ ଉପଦେଶ ଦେଇଛନ୍ତି ଆମକୁ। ସେ ଭଗବାନଙ୍କର ସନ୍ତୋଷ ବିଧାନ ନହେଲେ କି ଦାରିଦ୍ର ଦୂର କରିବାକୁ ହେଲେ। ସେଥିପାଇଁ କୃଷ୍ଣ ବିଶ୍ୱମ୍ଭର ସମଗ୍ର ବିଶ୍ୱର ଦେହ ପାଳନ ପୋଷଣ କରୁଛନ୍ତି, ତୁମକୁ କାହିଁକି ଦେବେ ନା? ତାଙ୍କର ସେବା ନିତ୍ୟ ସେବା ନିଯୁକ୍ତ ହୁଅ। ସେଥିପାଇଁ ଏକମାତ୍ର ପ୍ରଦର୍ଶନ କର, ଦେଖ ଯାହା ଆମର ପରମାରାଧ୍ୟ ଗୁରୁଦେବ କହିଲେ, ଆମର ଏ ସୋସାଇଟି କୃଷ୍ଣ କନସିୟସନେସ୍ କୃଷ୍ଣ ଚେତନା ଆନ୍ଦୋଳନ ଯେଉଁ ସଭ୍ୟ ଅଛନ୍ତି ଗୋଟେ ଧନ୍ଦା ପ୍ରେଟ କୃଷ୍ଣ କନସିୟସନେସ୍ ଅଲ୍ ୟୋର ନେସେସିଟିଜ୍ କୌଣସି ଅସୁବିଧା ରହିବ ନା। ସେ ତାଙ୍କ ଜୀବନରେ ଦେଖେଇଛନ୍ତି ବତେଇଛନ୍ତି ଆମର ପରମାରାଧ୍ୟ ଗୁରୁଦେବ ତାଙ୍କ ଗୁରୁଙ୍କର ଆଦେଶ ଥିଲା ପାଶ୍ଚାତ୍ୟ ଜଗତକୁ ଯିବ ଏ କୃଷ୍ଣ ଚେତନା କଥା ପ୍ରଚାର କରିବ। ସେ ପରିଣତ ବୟସରେ ବୃଦ୍ଧ ବୟସରେ ଯାଇଛନ୍ତି, ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ଉପରେ ନିର୍ଭର କରିଛନ୍ତି। ଫଳେ କର୍ତ୍ତାଳ ସାଙ୍ଗରେ ନେଇଥିଲେ କିଛି ବହି ଲେଖିବା ଆରମ୍ଭ କରିଥିଲେ, ସେ ବହି ଯାଇଥିଲେ ଚାଳିଶଟି ଟଙ୍କା ମାତ୍ର ନେଇକି ଯାଇଥିଲେ, ସମ୍ବଳ ଚାଳିଶଟି ଟଙ୍କା ଅନ୍ୟ କିଛି ନେଇକି ଆରମ୍ଭ କରିଥିଲେ। ସେ କଥା ଆମକୁ ସେ ବାରମ୍ବାର କହନ୍ତି, ଆମକୁ କହିଛନ୍ତି ବୃନ୍ଦାବନରେ ଚାଳିଶଟି ଟଙ୍କା ମୁଁ ନେଇକରି ଯାଇଥିଲି ଆଉ ପାଶ୍ଚାତ୍ୟ ଜଗତକୁ ଗୁରୁଦେବଙ୍କର ଆଦେଶ ଥିଲା ଗୁରୁ ଆଜ୍ଞା ଶିବ ଧାର୍ଯ୍ୟ ଆଉ ବର୍ତ୍ତମାନ ଏଇ ଚାଳିଶ ଟଙ୍କାରେ ଏବେ କୃଷ୍ଣଙ୍କ ପାଇଁ ମୁଁ ବ୍ୟବସାୟ ଆରମ୍ଭ କରିଥିଲି। ବର୍ତ୍ତମାନ 40 କୋଟିରୁ ଅଧିକ କୃଷ୍ଣ ଦେଲେ, ଦେଖ କୃଷ୍ଣ କ'ଣ ନିହିତ ପାଠ। ସେଥିପାଇଁ ସେଇ କଥା କହୁଛି, ଓନ୍ଲି ୱାନ୍ ବିଜନେସ୍ ଇନକ୍ରିଜ୍ କୃଷ୍ଣ କନସିୟସନେସ୍, କେବଳ କୃଷ୍ଣ ଚେତନାକୁ ବୃଦ୍ଧି କରିଥାଉ। ଅଲ୍ ୟୋର୍ ନେସେସିଟିଜ୍ ଫୁଲ୍ଫିଲ୍ ବାଇ କୃଷ୍ଣ, ସବୁ କୃଷ୍ଣ ପୂରଣ କରିବାରେ କିଛି ଚିନ୍ତା ନାହିଁ। ଏ ହେଉଛି ଆମର ସାଧୁ ମହାଭାରତ।